సంస్కందర్భించటం అధ్యాయం ఆ మనుషుల వంకృతులే. మరి చరిత్ర బంధన పరిశుద్ధుడు స్వామి చరిత్ర బంధన దోచింది. ప్రథమ శరతృతుడు బంధనని ఆరంభ కరిచింది కివళి. శరతృతుడు ప్రథమ సౌందర్యకు ఒక తులనాత్మక దార్శనిక విధిని ప్రతిపాదించింది. ప్రథమ సౌందర్యాల శరతృతుని పద్మ ప్రస్ఫుటిత వచ్చి శరతృతుకు భక్తి మార్గశక్తులను కురిచింది ఎవం పద్మపుష్పకు భగవత్ స్మృతి శక్తులను కురిచింది, భగవత్ స్ఫురణ శక్తులను కురిచింది. అందరూ నిర్మల నాలి భగవత్ స్ఫురణ కింది శరతృతుడు జవు విశేషణ దిల్లే చకృత స్వచ్ఛ జల స్వచ్ఛ వాయు తార ప్రభావరే అంతరణ తార ప్రభావరే జల నిర్మల హేయవచ్చి తార ప్రభావరే పద్మ ପ୍ରସ୍ଫୁଟିତ ହେଉଛି. ଭକ୍ତି ଯୁଗରେ ଆମେ ଯେଉଁ ଭକ୍ତି ଭଗବାନଙ୍କର ଯେଉଁ ଭକ୍ତି କରୁଛେ, ଭଗବାନଙ୍କର ଯେଉଁ ଭଜନ ସାଧନ ଆମେ କରୁଛେ, ଆମ ହୃଦୟଟାକୁ ଶୁଦ୍ଧ କରିବାକୁ ପଡ଼ିବ. ହୃଦୟ ତ ଶୋଧିତ ନହେଲେ ହୃଦୟରେ କ'ଣ କ'ଣ ଆବିଳତା ଅଛି ସେଇଟା ଆମକୁ ଜଣା ନାହିଁ. ଆମେ ମାଇକ ଜଗତରେ ଯେଉଁମାନେ ରହିଲେ କ'ଣ ଭୌତିକ ଜଗତରେ ମାଇକ ଜଗତରେ ଯେଉଁମାନେ ରହିଲେ ସେମାନେ ସବୁବେଳେ ନିଜକୁ କ'ଣ ଭାବନ୍ତି, ମୁଁ ଭଲ. ଦୁଇଟା ଶବ୍ଦ ସବୁବେଳେ ବାହାର ଲୋକଙ୍କର ହେଉଛି ସମ୍ପତ୍ତି. କ'ଣ କ'ଣ? ମୁଁ ଭଲ, ମୁଁ ବଡ଼. ଏ ସମ୍ପୂର୍ଣ୍ଣ ଜଗତରେ ଏ ଦୁଇଟା ହେଉଛି ଗୋଟେ ମାୟା ଜଗତରେ ଦୁଇଟା ସମ୍ପତ୍ତି କହିଲେ ଚଳେ. ଯେତେ ଲୋକ ଭଲ ପାଠ ପଢ଼ୁଛନ୍ତି, ଯାହା କରୁଛନ୍ତି, ଯେତେ ଚାକିରି କରୁଛନ୍ତି, ତାଙ୍କର ଦୁଇଟା ଜିନିଷ ପାଇଁ ମୁଁ ଭଲ, ମୁଁ ହେଉଛି ବଡ଼, ଏଇଥିପାଇଁ ହିଁ ସେମାନେ କରୁଛନ୍ତି. ଏ ପ୍ରଭୁଙ୍କର ବିଚିତ୍ର ମାୟାଶକ୍ତି ତାଙ୍କୁ ବୁଝିବା ପାଇଁ ଦେଉନି. ମୁଁ ହେଉଛି କେତେ ଖରାପ ଗୁଣ ଥିଲେ ବି ସେ କହିବେ ମୁଁ ହେଉଛି ଭଲ, ଆଉ କେତେ ପତିତ ସ୍ୱଭାବରେ ଥିଲେ ବି କହିବେ ମୁଁ ହେଉଛି ବଡ଼. ସେଇଟା ଭକ୍ତି ଜୀବନରେ କେବେ ଗ୍ରହଣୀୟ ନୁହେଁ, ଆଦରଣୀୟ ନୁହେଁ, ସ୍ୱାଗତ ଯୋଗ୍ୟ ନୁହେଁ. ଏଇଟା ମୁଁ ବଡ଼, ମୁଁ ଭଲ ନା ଶୋଧିତ କେମିତି ଚିତ୍ତ ହେଲା? ଜଣେ ଯାହାର ଚିତ୍ତ ଯେତେ ଶୋଧିତ ହେଉଛି ତାର ସହିତ ଅଯୋଗ୍ୟତା ହେବା ଆସିବ. ଦୋଷଟା ଦେଖିଲା ପରେ କ'ଣ ଦେଖିବାକୁ ପଡ଼େ, ନିଜ ଦୋଷଟା ନିଜକୁ ଦେଖାଯାଏ. ଭଜନର ବଳ ହେଲା ନିଜ ଦୋଷ ନିଜକୁ ଦେଖା, ତୁମକୁ କହିଲା ପରେ ତୁମେ ମାନୁନ ସେଟା ତ ଅଲଗା ଜିନିଷ. ତେଣୁ କହିଲା ପରେ ତା ଦୋଷଟା ସେ ମାନୁନି, ତାମାନେ ସେ ଭଜନର ଭଜନ ତିନିଟା କେଡ଼େ ସେ କେଡ଼େଇ ପଶିନି, ତାଙ୍କ ଦୋଷଟାକୁ ଜଣଙ୍କର ଅନ୍ୟ ସମ୍ମୁଖକୁ ଚାଲି ଆସୁଛି ସେ ତୁମକୁ ଜଣଉଛି, ତୁମେ ଜାଣିପାରୁନ, ତୁମେ ଭଜନରେ ପ୍ରବେଶ କରିନ. ପ୍ରଥମ ଯେଉଁ ସ୍ତର ପ୍ରବେଶ ତୁମେ ବି କରିନ, ଯେତେବେଳେ ଯିଏ ଯେତେ ଭଜନ କରିବ ସେ ତା ନିଜ ଦୋଷଟା ତାକୁ ଭଜନ, ଏଇଟା ହେଉଛି ଫଳ ତୁମର ସ୍ଥିତି, ତୁମର ଏଇଟା କୃପା କୃପା ଆସିଲେ ମାନେ ତୁମ ସ୍ଥିତିକୁ ପ୍ରକଟ କରିଦେବ, ତୁମର ଦୋଷଟା ତୁମ ଆଗରେ ପ୍ରତୀୟମାନ ହେଇଯିବ. ଚିତ୍ରଟା ସହିତ ନହେଲେ ଯେମିତି ଶରତ ଋତୁର ବାୟୁ ଜଳ ଦ୍ୱାରା ପୁଷ୍କରିଣୀ ନଦୀରେ ଜଳ ଶୋଧିତ ହେଇକି ସେଥିରୁ ପଦ୍ମ ପ୍ରସ୍ଫୁଟିତ ହେଉଛି. କାରଣ ପଦ୍ମର ଧର୍ମ କ'ଣ ହେଲା, ସେ ପଙ୍କିଳ ଜଳରେ ରହିପାରିବେ କି? ପଙ୍କିଳ ଜଳଟା ଯଦି ଲାଗିବ ତାଙ୍କର କେଉଁଠୁକୁ ପାଖୁଡ଼ାକୁ ପୋଷି ପଚିଯିବ. ତାଙ୍କୁ କେଉଁ ଜଳ ଦରକାର? ସ୍ୱଚ୍ଛ ଜଳ, ସବୁବେଳେ ସ୍ୱଚ୍ଛ ଜଳ ଦରକାର. ଆଉ ବର୍ଷା ଋତୁରେ ଅଲଗା ଋତୁମାନଙ୍କରେ ସ୍ୱଚ୍ଛ ଜଳ ତ ମିଳିବନି, କେବଳ କେଉଁ ଋତୁରେ ମିଳିବ? ଶରତ ଋତୁରେ. ହୃଦୟରେ ଆବିଳତାଟାକୁ ସ୍ପର୍ଶ ଯେତେବେଳେ ତୁମର ହୃଦୟ ଭିତରେ ଯେଉଁ କୁଟ କାପଟ୍ୟ ଛଳନା ଏଗୁଡ଼ା ସବୁ ରହିଛି ନା, ପଦ୍ମ କେବେ ସ୍ଫୁରଣ ତ ହେବନି, ପଦ୍ମ ଆସିବନି. ଆଉ ତେଜ କୁଟ କାପଟ ଲୁଟ ଯମୁନା ତଟ ବାଳକୃଷ୍ଣ ଲେଖୁଛନ୍ତି. ହେ ମନ, ତୁ ରାଧାକୃଷ୍ଣଙ୍କ ସେବା କରିବା ପାଇଁ ଚାହୁଁଛୁ, କିନ୍ତୁ ତୁ କୁଟ କାପଟ ଛାଡ଼ିନୁ, ସେ ତାଙ୍କ ଓଡ଼ିଆ ଲୋକ ନା, ସେ ଲେଖିଲା ତେଜ କୁଟ କାପଟ ଲୁଟ ଯମୁନା ତଟ, ଯମୁନା ତଟ ଯାଇ ଲୁଟ ଘଟିଯାଉ ସେଠି. ହର ହେ ଭବ ପଦ, ଏ ସଂସାରରେ ଦୁଃଖ ହରଣ କରିବେ ସେ ହରି, ଏମିତି ତାଙ୍କ ସୁନ୍ଦର ପଦ ରହିଛି ତେଜ କୁଟ କାପଟ. ତୁମ ଅନ୍ତର ଭିତରେ ତ ଏଗୁଡ଼ାକ ଥିଲା ମାନେ ଗୋଳିଆ ପାଣି ଯାଏ ଇଏ ସେ, ଆଉ ସେଠି ସ୍ଫୁରଣ କ'ଣ ହବ? ସେଠି କ'ଣ ସ୍ଫୁରଣ ଜିନିଷ ହବନି? ଅନ୍ତର ଯେତେ ସ୍ୱଚ୍ଛ ନିର୍ମଳ ହବ ସେତେବେଳେ ତୁମର ସେତେ ସେଇଟାକୁ ଯଦି ମହାପ୍ରଭୁ ଚେତେ ଦର୍ପଣ ବୋଲି କହିଲେ ନା, ଦର୍ପଣଟା ଦର୍ପଣର କ'ଣ ସ୍ୱଭାବ? ଦର୍ପଣର ଦର୍ପଣ ଉପରେ ମଳି ପଡ଼ିଲେ ତୁମକୁ ଦେଖା ହବ, ଆଉ ତୁମର ମୁହଁରେ ମଳି ରହିଲେ ଦର୍ପଣ ଦେଖା ହବ. ଦର୍ପଣ ଦେଖ ସ୍ୱଭାବଟା ତୁମେ ଦେଖୁଛ, କ'ଣ ଓଡ଼ିଆରେ କହୁଛ ଅଇନା, ହଁ ଅଇନା କୁହନ୍ତି ନା, ଅଇନାରେ ଯା ଟିକେ ମଳି ପଡ଼ିଯାଏ, ତୁମେ କ'ଣ ଦେଖାଅ କାହିଁ ବୁଝିବ କେ, ସେଟା ବି ସେ ଦେଖେଇ ଦେଉଛି, ଆଉ ତୁମର ପାଖରେ କ'ଣ ଅଛି ସେ ଦେଖେଇ ଦେଉଛି, ତାର ତା ଧର୍ମ ହେଲା, ସେ କେବଳ ରିଫ୍ଲେକ୍ଟ କରିବ। ସ୍ୱଚ୍ଛ ହୃଦୟ ତୁମେ ଯେତେବେଳେ ହେଇଯିବ ସବୁ ତୁମର ଜିନିଷ ଗୁଡ଼ା ତୁମେ ଜାଣିଦେଇପାରିବ, ରିଫ୍ଲେକ୍ଟ କରିବ ତା ଧର୍ମ, ଚିତ୍ତଦର୍ପଣ ମାର ଚିତ୍ତ ସବୁ ଦେଖେଇଦେବ, ଆଉ ତୁମର ଏଇ ଦୋଷ ଗୁଡ଼ା ରହିଲା, ସେଟା ଭଜନ ବଳରେ ନା ଚିତ୍ର ଶୋଧିତ ନହେଲେ କେମିତି ହବ। କ'ଣ ସେ ପଦ ଲେଖେ ନା ଭକ୍ତିନ ଠାକୁର, ଗୁରୁଦେବ ଦୟାମୟ, ସେ ପଦ ନା ଭକ୍ତିନ ଠାକୁର ନୁହେଁ ଏଇଟା, ନାଇଁ ଗୁରୁଦେବ ଦୟାମୟ ରେ, ହଁ କେବେ କିରୂପେ ଶୋଧିତ ହବେ ମୋର ଚିତ୍ତ, ଏଇ ଚିନ୍ତା ସଦା, ଏଇ ସବୁବେଳେ ଚିନ୍ତାଟା ଗୋଟେ ରହୁଛି କେମିତି ମୋ ଚିତ୍ତଟା ଶୋଧିତ ହବ, ନହେଲେ ଭଗବାନ ସ୍ମରଣ ହବନି। ଆଉ ତ ଆରମ୍ଭଟା କ'ଣ, ହଁ କନିକା କନକ କାମିନୀ ପୂଜା ଲାଭ, କେତେ ବଡ଼ କଥା ସେ ସବୁ ଲେଖିଦେଇଛନ୍ତି, ପଢ ତୁମେ କେତେ ଯୁଆଡ଼େ ଯୁଆଡ଼େ ପଢି ପଢିକି କେତେ ବଡ଼ କରିଗଲେ କ'ଣ, ତା ତ କି ପଏଣ୍ଟ ଗୁଡ଼ା ସବୁ ସେ ଭଜନ ରଖିଦେଇଛନ୍ତି ଆଉ ଆଚାର୍ଯ୍ୟମାନେ, ତାଙ୍କ ଦେଇ ସବୁ ସ୍ପୁରଣ ହେଇଛି, ଏଇଟା ସବୁ ସ୍ପୁରଣ ନା ଆଉ ଏଇଟା ଲେଖା ନା କ'ଣ, ବହୁତ ପଢିବ ବହୁତ ଜାଣିବ ସବୁ କିଛି ଜାଣିବ, କିନ୍ତୁ ତୁମକୁ ଯେଉଁ ଜ୍ଞାନଟା ସ୍ପୁରଣ ହେଇକି ଆସିବନି ତୁମେ ଜାଣିପାରିବନି, ଆରେ ଏଠି କ'ଣ ସିକ୍ରେଟଟା ରହିଲା ୟା ଭିତରେ, ଏତେ ଭଜନ ମୁଁ କଲି, ଏତେ ଦିନ ଭଜନ କଲି, ସେବା କଲି, କ'ଣ ଗୋଟେ ରହିଯାଉଛି, କାହିଁକି କିଛି ଗୋଟେ ଆସକ୍ତି ଆସୁନି, ଗୋଟେ ଭଗବାନଙ୍କର ଚିନ୍ତା ଗୋଟେ ଆସୁନି, ପ୍ରଭୁଙ୍କର ପ୍ରତି ଗୋଟେ ମମତା ଆସୁନି, କ'ଣ ଗୋଟେ ଜିନିଷ ରହିଯାଉଛି, ଏ ସେ କାଟିଦେଲେ ସାଙ୍ଗେ ସାଙ୍ଗେ କି ପଏଣ୍ଟଟା ଦେଖେଇଦେ। ହଁ କନକ କାମିନୀ ଲାଭ ପୂଜା ଆଶା, କନକ କନକ ମାନେ କ'ଣ, ମନ କାମିନୀ ସ୍ତ୍ରୀ, କନକ କାମିନୀ ପୂଜା ମୋତେ ଲୋକ ସମ୍ମାନ ଦିଅନ୍ତୁ, ଲାଭ ଏଇଟା ମୁଁ ପାଇବି, ଏଇଟା ପାଇବି, ମୋ ଟଙ୍କା ଦରକାର, ଏଇଟା ଦରକାର, ଆଉ ଆଶା, କନକ କାମିନୀ ଲାଭ ପୂଜା ଆଶା ଚାହେଲ ମୋର ଚିତ୍ତ ଆର୍ ପ୍ରତିଷ୍ଠା, ପୁଣି ଏହା ପରେ ମୋ ଚିତ୍ତ ବି ଚାହୁଁଛି ପ୍ରତିଷ୍ଠାର ଆଶା, ମୁଁ ବଡ଼ ମୁଁ ଭଲ, ଭାରତ ଦୁନିଆରେ ଏଇଟା ଦୁଇଟା ଜିନିଷ ନା, ମୁଁ ବଡ଼ ଏଠି ସେଇଟା ନାହିଁ, ମୁଁ ବଡ଼ ମୁଁ ଭଲ ନାହିଁ, ଇଏ ନାହିଁ, ମୁଁ ହେଉଛି ହୀନ ମୁଁ ହେଉଛି ପତିତ, ଏମିତି ପୁରା କହିଲେ ପ୍ରବଚନରେ ଏଇଟା କେବଳ କହିବା ଜିନିଷ ନୁହେଁ, ଚୋରମା ଭଳିଆ ଯିଏ ତାର ଚୋରମା ଯେମିତି ଆଖି ବୁଝିକି କାନ୍ଦେ, ଯିଏ ତାର ଭଜନରେ ବା ଅନ୍ତର ଭିତରେ ଭଗବାନ ସେମିତି ଡାକୁଛି, ଭଗବାନ ତାକୁ ସେଇ ସାର ଫଳ ନିଜରେ ପ୍ରେଜେଣ୍ଟ ଦେବେ, ତାକୁ ଫଳ ଦେବେ। କନକ କାମିନୀ ପୂଜା ଲାଭ ଆଶା ଚାହେ ମୋର ଚିତ୍ତ ଆର୍ ପ୍ରତିଷ୍ଠା ସା, ଆହୁରି ପ୍ରତିଷ୍ଠା ସା ଚାହୁଁଛି ମୋ ଚିତ୍ତ, କି ରୂପେ ଶୋଧିତ ହବେ ମୋର ଚିତ୍ତ, ଏଇ ଚିନ୍ତା ସଦା, ମୁଁ ଗୋଟେ ଚିନ୍ତାରେ ପଡ଼ିଯାଇଛି, ମୋର କେବେ ଦିନ ଆସିବ ମୁଁ କେମିତି ଏଇ ଚିତ୍ତଟାକୁ ଶୋଧିତ କରିବି, ଏ ଚିନ୍ତା କେଉଁଠି ହେଉଛି ଯେ ମୋ ଚିତ୍ତ କେମିତି ଶୋଧିତ ହେଲା ନହେଲା, ଏଇ ପାଇଁ ଚିନ୍ତା ହେଉଛି ନା କ'ଣ, ଏ ମୋର କେମିତି ଗୋଟେ ଚିନ୍ତା, ମୋତେ ବଡ଼ ଚିନ୍ତା ମୋତେ ହେଇଗଲାଣି, କି ରୂପେ ଶୋଧିତ ହବେ ମୋର ଚିତ୍ତ, ଏଇ ଚିନ୍ତା ସଦା ରହେ, ସବୁବେଳେ ଏଇ ଚିନ୍ତାରେ ମୁଁ ଘାରି ହେଇକି ରହୁଛି, ଚିତ୍ତଟା ଶୋଧିତ ନହେଲେ ତ ତୁମର ସ୍ମରଣ କିଛି ହବନି ଆଉ, ଶୋଧିତ ନ ହବାର କାରଣ ଯେମିତି କ'ଣ କୁହାଗଲା, ଶରତ ଋତୁରେ ସ୍ୱଚ୍ଛ ବାୟୁ ସେ ଜଳଟାକୁ ସ୍ୱଚ୍ଛ କରିଦେଉଛି, ତାପରେ ପଦ୍ମ ପ୍ରସ୍ଫୁଟିତ ହେଉଛି, ସେଭଳିଆ ଭଗବତ ଯେଉଁ ସ୍ଫୁରଣ, ନାମର ସ୍ଫୁରଣ, ଭଗବାନଙ୍କର ଉପର ସେ ବିଗ୍ରହଙ୍କର ସ୍ଫୁରଣ, କଥାର ସ୍ଫୁରଣ, ସବୁ ସେବାର ସ୍ଫୁରଣ, ସେବାଟା ତୁମକୁ ଆନନ୍ଦ ଲାଗିବ, ସେବାଟା କଲେ ତୁମକୁ ଆନନ୍ଦ ଲାଗିବ, ସେବାଟା ତୁମେ କରୁଛ ଭଗବାନଙ୍କର ତୁମକୁ ଆନନ୍ଦ ଲାଗୁନି, ନାମଟା କରୁଛ ତୁମକୁ ଆନନ୍ଦ ଲାଗୁନି, ତୁମେ ଯଦି କିଛି ଗୋଟେ ଯଦି ଆନନ୍ଦ ଲାଗୁନି, ଏଇଟା ସବୁ କର୍ମ ଭଳିଆ ଲାଗୁଛି, ତୁମେ ବଦ୍ଧ ଅବସ୍ଥାରେ ହିଁ ଅଛ, ଦୃଢ଼ ଅବସ୍ଥା ତୁମକୁ ସବୁ ଏଇଟା ବଟନ ଭଳିଆ ଲାଗିବ, ସବୁ ସଂସାରରେ କଲେ ଏଠି ଏଇଟା କରୁଛ, ସଂସାର ଯାଇ ଯେତେବେଳେ କରିବ ସେଟା ବୁଝା ଲାଗିବ, ସେତେବେଳେ ଆନନ୍ଦରେ କରିବ, ଏଠି ତୁମକୁ ବୁଝ ଭଳିଆ ଲାଗିବ, ଯେତେ ବଦ୍ଧ ଅବସ୍ଥା ଯାହାର ରହିବ ତାକୁ କୌଣସି ଚିନ୍ମୟ ବସ୍ତୁରେ ଆନନ୍ଦ ମିଳିବନି, ନାମରେ ମିଳିବନି, ସେବାରେ ମିଳିବନି, କଥାରେ ମିଳିବନି, କୌଣସି ଜିନିଷରେ ମିଳିବନି, ସେ ଖାଲି ଠେଲି ପେଲି ହେଇକି ଗାଡ଼ି ଯେମିତି ଚାଲେନି, ଗାଡ଼ି ପଙ୍କ୍ଚର ହେଇଗଲା, ପଙ୍କ୍ଚର ହେଲେ କ'ଣ କେମିତି କରିବୁ, ଗାଡ଼ିଟା ପଙ୍କ୍ଚର ହେଇଗଲା କ'ଣ କରିବୁ, ଗାଡ଼ିରେ ତେଲ ଥିଲେ ପଙ୍କ୍ଚର ହେଇଗଲା ଗଲା, ଖାଲି ଗଡ଼େଇ ଗଡ଼େଇକା ନବା କଥା, କେମିତି ପେଚ୍ ଟିକେ ମାରିଦେଇକି ଚଳେଇବେ, ଯାହାର ସ୍ୱାଭାବିକ ଏ ସୁରୁଚି ଆସୁନି ତା ଅନ୍ତର ଭିତରେ ଅନର୍ଥ ଗୁଡ଼ା ଦୁନିଆ ରହିଛି, ସେନି ତାର ପେଚ୍ ପଙ୍କ୍ଚର ଗାଡ଼ି ଭଳିଆ, ସେ ଖାଲି ଗଡ଼େଇ ଚାଲୁଥିବ, କରିବୁ କ'ଣ, ପ୍ରାଥମିକ ଅବସ୍ଥାରେ ଏଇଟା ଜଣାପଡ଼େ, ଦଶ କୋଡ଼ିଏ ବର୍ଷ ପାଞ୍ଚ ବର୍ଷ ଦଶ ପାଞ୍ଚ ବର୍ଷ ସାତ ବର୍ଷ ତ ଚାଲିଯିବ, ଠେଲି ପେଲିକି ଉତ୍ସାହରେ ଚାଲିଯିବ, ତାପରେ ଯେଉଁ ଆସିଯିବ ଷ୍ଟେଜ୍ଟା ସେଇଟା ଭାରି ଡେଞ୍ଜରସ୍ ଷ୍ଟେଜ୍, ବୟସ ବଢ଼ିଯାଉଛି ନା, ବୟସ ବଢ଼ିଗଲେ କ'ଣ ହବ, ତୁମର ଯଦି ଅଭ୍ୟାସ ଗୁଡ଼ାକ ପରିବର୍ତ୍ତନ ନହେଲା, ତୁମ ଭକ୍ତିରେ ନ ବଢ଼ିଲା, ତୁମ ମାନସିକ ମନ ଉପରେ ସେ ଚାପ ପକେଇବ, ମନଟାକୁ ତୁମେ ଶୁଦ୍ଧ କରିପାରିଲେ ନା, ମନ ତୁମ ଉପରେ ଚାପ ପକେଇବ ସବୁବେଳେ, ଡିଷ୍ଟର୍ବ କରିବ ସବୁବେଳେ, ମନ ତୁମକୁ ଖାଇବ ସେତେବେଳେ ଆଉ, ସେଥିପାଇଁ ଯେତେ ଗମ୍ଭୀର ହେଇକି ପ୍ରାର୍ଥନା ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା, ଭଗବାନଙ୍କର ସେବା, ନାମ ଶାସ୍ତ୍ର ଶ୍ରଦ୍ଧା ପୁରା ସବୁବେଳେ ସବୁ ଜିନିଷରେ ଲାଗି ଲାଗି ରହିବାକୁ ପଡ଼ିବ। ଯଦି ମନର ମନ ତୁମକୁ ଦୁର୍ବଳ ନ କରୁ, ମନ ଗୋଟେ କ'ଣ ଖୋଜୁଛି? ମନଟା ଖୋଜି କ'ଣ? ମନ ଖୋଜି ଗୋଟେ ଦୁର୍ବଳ ମୁହୂର୍ତ୍ତ। ହଁ, ବୁଝିପାରୁଛ କି ନାହିଁ? ସେ ଖାଲି ଦେଖୁଥିବ ଏଠି କ'ଣ, ଏଠି ତୁମେ ଏଠି ରହୁଛ ବା କେଉଁଠି ରହୁଛ ବା ଭକ୍ତି ରାଜ୍ୟରେ ରହୁଛ, ସେ ଗୋଟେ କେଉଁ ଦୋଷଟା ଦେଖିଦେଇ କ'ଣ ଗୋଟେ କରିଦେଇକି ତା ଦୁର୍ବଳ ମୁହୂର୍ତ୍ତ ଖୋଜିଦେଲା, ସେ ରିଲାକ୍ସ ନେଇଯିବ, ନେଇକି ତୁମକୁ ଦାବି ଦେବ। ଚୋରଟା କ'ଣ କରେ? ଚୋରଟା ଚୋରଟା ଯେଉଁ ଯାଏ ରଥଯାତ୍ରାକୁ ମେଳାକୁ, ଚୋର ଯାଏ କ'ଣ କରିବ? ଆଗେ ଆଗେ ଯାଇ ଲୋକମାନେ ପାଣି ଦେବ, ସେଠି ସାହାଯ୍ୟ କରିବ, ଏ ଭାଇ ଏବେଟା ଆସ, ସବୁ କରୁଥିବ। କିନ୍ତୁ ସେ ଖାଲି କ'ଣ ଚାହିଁଥିବ? ସେ ଲୋକର ଦୁର୍ବଳ ମୁହୂର୍ତ୍ତ, କାହା ପକେଟରୁ ମୋବାଇଲଟା ଉପରକୁ ଉଠିଲା, କାହାର ମନିବସ, ତା ଉଦ୍ଦେଶ୍ୟଟା ସେଠି ରହିଲା। ମନ ଗୋଟେ ସେଇଭଳିଆ, ମନ ଏସବୁ ଉପରେ ଦେଖାଣିଆ ଖାଲି ଜବରଦସ୍ତି ଆମକୁ, ଆମେ ଯେଉଁ ପୂର୍ବର କିଛି ସ୍ୱୀକୃତି ବଳରେ ଏଠି ଚାଲି ଆସିଲେ, ମନ ଆଉ ତ କିଛି କରିପାରିବନି। ମନ କ'ଣ କରିପାରିବ? ପୂର୍ବର ସ୍ୱୀକୃତିରେ ଅଛି ଆଉ, ସେ ସ୍ୱୀକୃତିର ଫଳଟା ତ ଆସିଲା, ତ ମନ ଭିତରେ ବୈରାଗି ଆସିଲା, ମୁଁ ସଂସାର ରହିବିନି ଆଉ, ସେ ଠେଲିକି ତୁମକୁ ବାହାର କରିଦେବା, ସ୍ୱୀକୃତିରେ ଠେଲିକି ବାହାର କରିଦେଲା। କିନ୍ତୁ ସେତିକି ଯଦି ବଳବାନ ନାହିଁ ସ୍ୱୀକୃତିଟା, ପୂର୍ବ ସ୍ୱୀକୃତି ଏଠି ପଳେଇଲା ପରେ ମନ ଆଉ ସାହାଯ୍ୟ ସହଯୋଗ କରିବନି। ସେ ଖାଲି ଖୋଜୁଥିବ ଏଇଟା କେତେବେଳେ ଦୁର୍ବଳ, ମନର କାମ ସେଇଟା, ସେ ତୁମକୁ ଦୁର୍ବଳ କରିବା ପାଇଁ ଚାହିଁବ। ଆଉ ତୁମର କାମ କ'ଣ ହେଲା? ତୋ ମନକୁ ସବଳ କର, ସବଳ ରଖିବ, ମୁଁ ଭାଙ୍ଗିବିନି କେତେବେଳେ। ହଁ ହବ, ସୁବିଧା ଅସୁବିଧା ଯାହା ବି ଆସୁ, ଫେରିବି ତ ନେଇ ଆଉ। ଆଉ ତୁମେ ସେତିକି କରିବାକୁ ହେଲେ ତୁମକୁ ତ ପୁଣି ସାଧନଟା କି ଦରକାର ନା, ସେବାର ଲାଗି ରହିବ, ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରିବ, ବିଗ୍ରହଙ୍କ ସବୁବେଳେ ଆସିକି ପ୍ରାର୍ଥନା କରିବାକୁ ପଡ଼ିବ, ଗୁରୁଙ୍କୁ ପୂଜା କରିବାକୁ ପଡ଼ିବ, ଗୁରୁଙ୍କୁ ସ୍ମରଣ କରିବାକୁ ପଡ଼ିବ, ଭାଗବତ ଶ୍ରଦ୍ଧା କରିବାକୁ ପଡ଼ିବ, ସବୁ ଜିନିଷ ଲାଗି ଲାଗି ରହିବ ପଡ଼ିବ ମନକୁ ସବଳ କରି ରଖିବା ପାଇଁ। ନହେଲେ ସେ ଖାଲି ଗୋଟେ ଦୁର୍ବଳ ମୁହୂର୍ତ୍ତ ଖୋଜୁଛି, ସେ ଦୁର୍ବଳ ମୁହୂର୍ତ୍ତରେ ତୁମକୁ କ'ଣ କରିବ? ତୁମେ ସଞ୍ଚିତ କରିକି ଯାହା ସବୁ ସାଧନ ଭୋଜନ ଯାହା ରଖିଥିବ ଟାଣିକି ନେଇ ଫବାଡ଼ ପାଗଳ ହାତୀ, ସିଏ ତାକୁ ତୁମେ କ'ଣ ଅଟକାଇବ? ମତ ହସ୍ତେ ସିଏ ମେଡ୍ ଏଲିଫେଣ୍ଟ, ସିଏ ତା ପାରିବନି। ଆସି ତ ତୁମକୁ ମୁଁ ବଡ଼, ମୁଁ ଭଲ, କେଉଁଠୁ ଆସୁଛି? ମନରୁ ଆସୁଛି ନା ଆଉ, ଆସି କ'ଣ ଦେଖୁଛି? ଏଇଟା ଯେ ଆମକୁ ଜାଣିପାରୁଛି ଆମ ଅନ୍ତର ଭିତରେ ଲାଭ, ପୂଜା, ପ୍ରତିଷ୍ଠା, ଏଗୁଡ଼ାକ ଆଶା ଗୁଡ଼ା ଅଛି ବୋଲି ନା? ତୁମେ ଗୁରୁଙ୍କୁ ଡାକିପାରିବ, ଗୁରୁଦେବ ମୋତେ କେମିତି ଏଠି ପାର କରିକି ନିଅନ୍ତୁ, କେମିତି ମୋର ଏଇଟା ଅନ୍ତର ଭିତରୁ ଯାଉ ସବୁ ନା, ସେଥିପାଇଁ ଚେଷ୍ଟା ଆସିବ। କିନ୍ତୁ ସେ କ'ଣ କହିଲେ, ଭକ୍ତି ଯୋଗ ମାର୍ଗ ଯେଉଁ ଶରତ ଋତୁ ଆସିଗଲେ ଏଇଟା ସ୍ଫୁରଣ ହୁଏ। ପ୍ରକୃତରେ ଭକ୍ତି ଯୁଗରେ ଯଦି ଜଣେ ଗଭୀର ଭାବରେ ପ୍ରବେଶ କରେ, ତା ହୃଦୟରେ ସ୍ଫୁରଣ ଆସିବ, ସ୍ଫୁରଣ ଆସିବ। ଭକ୍ତି କ'ଣ ତାକୁ ଜଣାପଡ଼ିବ, ଜୀବନ କ'ଣ ତାକୁ ଜଣାପଡ଼ିବ, ଭଗବାନଙ୍କ ସେବା କ'ଣ ତାକୁ ଜଣାପଡ଼ିବ, ସବୁ ଜିନିଷ ତାକୁ ଗଭୀର ଲାଗିବ। କୌଣସି ଜିନିଷ ତାକୁ ଆଉ ଗୋଟେ ଛୋଟ ଜାଗନ୍ତି ପିଲା ଭଳିଆ, ପିଲାଳିଆ ବୁଦ୍ଧି ଗୋଟେ କୁହନ୍ତିନି, ଲୋକଗୁଡ଼ା କ'ଣ କୁହନ୍ତି? ତୁମେ ସବୁ ଦେଖିବ, ତୁମେ ସବୁ ଯିବ ଗାଁକୁ, ଲୋକ କ'ଣ କହିବେ? ପିଲାଳିଆ ବାବାଜୀ ଗୁଡ଼ା ନା କ'ଣ କୁହନ୍ତି? ମଙ୍ଗଳି ପ୍ରଭୁ ଛୁଆଙ୍କୁ ଦେଖିଲେ କ'ଣ କହିବେ? ଏ ଛୁଆ ଗୁଡ଼ା ବାବାଜୀ ହେଇଛନ୍ତି, ପିଲାଳିଆ ବାବାଜୀ, ପିଲାଳିଆ ବାବାଜୀ କହିବେ କାହିଁକି? ସେ ଦେଖିଦେବେ ଛୁଆଟା, ଛୁଆଟା ଗୋଟେ ଛୁଆଟା କ'ଣ ଘର ଛାଡ଼ିକି ଆସିବ ବାବାଜୀ? ହଁ, ତାଙ୍କ ଦୃଷ୍ଟିରେ ଆମେ ପିଲାଳିଆ, ଆଜି ଠିକ ଆମେ ପିଲାଳିଆ ବୁଦ୍ଧି କଲେ ଏଠି ଚଳିବନି, ପିଲାଳିଆ ବୁଦ୍ଧିରେ ଏଠି କାମ କିଛି ନାହିଁ। ଏଇଟା ଗଭୀର କାମ, ଯେଉଁ ସେବାଟା କରିବ ତାକୁ, ଯେଉଁ ସେବା କର, ଯେତେବେଳେ ଯେଉଁ ନାମ କରିବା ସମୟରେ ଗଭୀର ହେବାକୁ ପଡ଼ିବ, ସେବା କରିବା ସମୟରେ ଗଭୀର ହେବାକୁ ପଡ଼ିବ, ଶ୍ରବଣ ସମୟରେ ଗଭୀର ହେବାକୁ ପଡ଼ିବ। କାହିଁକି ଆମେ ମନକୁ କେତେବେଳେ ହେଲେ ସବୁବେଳେ ହେଲ୍ଦି କରି ରଖିବାକୁ ପଡ଼ିବ, ଦେହକୁ ହେଲ୍ଦି କରି ରଖିଲେ କି ଚଳିବନି? ସଂସାର ସାରା ସମସ୍ତେ ଦେହକୁ ସୁସ୍ଥ ରଖିବା ପାଇଁ ଚାହୁଁଛନ୍ତି, ତୁମେ କ'ଣ ଦେହ ଦେହ ହେଉଛ? ମୋ ଦେହଟା ଭଲ ହବ, ମୁଁ କ୍ଷୀର ଖାଇଲେ, ପନିର ଖାଇଲେ, ଭିଟାମିନ୍ ଖାଇଲେ, କାଜୁ ଖାଇଲେ, ତୁମ ଦେହକୁ କ'ଣ ରଖିବ? ତୁ ମାରୁଛି ମାରୁଛି ଯେ ତୁମେ ଦେଖ, ମାରୁଛି କିଏ? ମନ ବା ତୁମକୁ ଖାଇଲଣି, କେତେ ଜନ୍ମରୁ ଖାଇକି ଗାଇଲାଣି, ପୁଣି ତୁମେ ଦେହ କଥା କ'ଣ ଚିନ୍ତା କରୁଛ? ଯିଏ ତୁମକୁ ଶୋଷି ଖାଉଛି ତାକୁ ଚିନ୍ତା କର, ଦେହ କଥା କ'ଣ ଚିନ୍ତା କରୁଛ? ଦେହ ଦୁର୍ବଳ ସବଳ ହଉ, ସେଥିରେ କିଛି ଚିନ୍ତା ନାହିଁ। ତୁମକୁ ସବଳ ଦୁର୍ବଳ କରିଦେବ କିଏ? ମନ, ମନ ହିଁ ଦୁର୍ବଳ ଅଛି। ତୁମ ଦେହ ଯେତେ ମୋଟା ଥିଲେ କ'ଣ, ତୁମ ବାଙ୍ଗି ଫବାଡ଼ ଦେବ, ଦେହ କିଛି କାମ କରିବ? ଧର କିଛି କିଛି ନାହିଁ। ଆଉ ତୁମେ ବହୁତ ଦୁର୍ବଳ ଅଛ, ଯେ ମନ ସବଳ ଅଛି, ମନକୁ ଯଦି ଭଗବାନ ଶକ୍ତି ଦେଲେ ଦେହଟା କ'ଣ? ତୁମେ ଟୋକା, ତୁମେ ଟୋକା ମାନେ ତୁମେ ସେ ଢୋଳି ନୀତି ଲାଗିଯାଉଛି, ଆଖି ପଡ଼ିଯାଉଛି, ତୁମର ଚିନ୍ତା କଲା ପ୍ରଭୁ 3 ଘଣ୍ଟା ଶୋଉଥିଲେ, ଏ ଗୋଟେ ବିଦେଶ ସାଙ୍ଗରେ ଦେଖୁଛ ନା, ଗୋଟେ ଗୋଟିଏ ବିଦେଶକୁ ରଖିତ ଖାଇବା ପିଇବା ଦେଇକି ତା ଦ୍ୱାରା ସେବାଟା କରେଇଲେ ଦେଖିବା, ଏ ତ ପୁଣି ଜାଣିଲେଣି, ବହି ଆସିଲାଣି, ଲେକ୍ଚର ହେଲାଣି, ସେତେବେଳେ ଏକାକି ଯାଇଥିଲେ, ସବୁ ରାସ୍ତା କଡ଼ରେ ରହୁଥିଲେ ସେମାନେ, ତାଙ୍କୁ ଧରିକି ଆଣିକି ଭଗବାନ କେତେ ଟେନ୍ସ ନେଇଥିବେ, ସିଏ ତାଙ୍କୁ ବୁଝେଇବା, ତାଙ୍କ ଦ୍ୱାରା ସେବା କରିବା, ତାଙ୍କୁ ତାଙ୍କ କାର୍ଯ୍ୟରେ ଲଗେଇବା, ଏସବୁ ଟ୍ରାନ୍ସଲେସନ କରିବା, କୁଆଡ଼େ କ'ଣ ସେ କଲେ, କ'ଣ ସେ କରିଥିବେ, କ'ଣ ଦେହ ଦ୍ୱାରା କରିଛନ୍ତି? ମନରେ ପୁରା ଭଗବାନଙ୍କର ପୁରା ସବୁ ଶକ୍ତି ପ୍ରଭୁ ଦେଇଦେଲେ, ମନ ହେଉଛି ବଡ଼ ନା ଆଉ, ମନଟାକୁ ସବଳ କରିବା ପାଇଁ ଚେଷ୍ଟା, ଦେହଟା କାହିଁ ଦେଖୁଛ? ଦେହକୁ ତୁମେ ଯେତେ ଧ୍ୟାନ ଦେବ ତୁମ ଦେହ ସେ ମନ ତୁମକୁ ମାରିକି ଫୋପାଡ଼ ସେ ଦେହ ଦ୍ୱାରା, ଇଏ ବେଶୀ ଦେହ ଧ୍ୟାନ କରୁଛି ତ ତାକୁ ସେ ଦେହକୁ ଦେହଆଡ଼ୁ ଠେଲି ଦେବି। ଆମର କାର୍ଯ୍ୟ ପୁରା ମନକୁ ସୁସ୍ଥ କରି ରଖିବାକୁ ପଡ଼ିବ ସବୁବେଳେ। କେମିତି ସ୍ପିରିଚୁଆଲ ଶୋଇବା ପୂର୍ବରୁ ଗୋଟେ ଶ୍ଳୋକ ପଢ଼ିକି ଶୋଇବି, ନହେଲେ ମହାପ୍ରଭୁଙ୍କ ଲୀଳା କିଛି ପଢ଼ିକି ଶୋଇବି, ନହେଲେ ଶୋଇବା ପୂର୍ବରୁ ଗୋଟେ ମାଳା ଜପ କରି ଶୋଇବି। ଷୋଳ ମାଳ ସରିଗଲା ଯେତେ ସରିଗଲା ନାହିଁ, ମୁଁ ଶୋଇବା ପୂର୍ବରୁ ଜପ କରିବି କିମ୍ବା ଶୋଇବା ପୂର୍ବରୁ କିଛି ଶୁଣିବି କିମ୍ବା ଶୋଇବା ପୂର୍ବରୁ, କାରଣ ସବୁବେଳେ ଆମକୁ କନସିୟସନେସ୍ ରହିବାକୁ ପଡ଼ିବ କୃଷ୍ଣ କନସିୟସନେସ୍। ଝଗଡ଼ା ହବ ମନ ଏମିତି ତୁମେ ଭାବନି ସେ ତୁମକୁ ଛାଡ଼ିଦେଇଛି ଏତେ ଦିନ, ସେ ଜଗି ଜଗିକି ରହିଛି ତୁମକୁ, ଚୋର ଭଳିଆ ଜଗିକି ରହିଛି, ସାହାଯ୍ୟ କରୁଛି ସାହାଯ୍ୟ କରୁଛି, ହଁ ଜପ କର ଯା କର। ଯେତେବେଳେ ଗୋଟେ ଦୁର୍ବଳ ମୁହୂର୍ତ୍ତ ଆସିବ ଆ ଫୋପାଡ଼ି ଦେବ, ଠେଲିକି ଠେଲିକି ଫୋପାଡ଼ି ଦେବ ତୁମକୁ, ବାଟ ବି ପାଇବେନି। ଏଥିପାଇଁ ସେଇ ମନ ଆମକୁ ଚାହୁଁଛି କ'ଣ କ'ଣ କରିବା ପାଇଁ, ପାଖରେ ରହିକି ଦୋଷୀଗିରି କରିବା ପାଇଁ ଚାହୁଁଛି। ସୁଜନା କ୍ଷେତ ଦୋଷ ଯେମିତି ପିଲା ଛୁଆ ପାଖରେ ରଖିଦେବେ ସେ ତୁମ ବୋଟରୁ ପଇସା ଚୋରି କରୁନଥିବେ ତୁମକୁ ମାରିବା ପାଇଁ ଚାହୁଁଛନ୍ତି, ମନ ସେଇଭଳିଆ ତୁମ ପାଖରେ ରହିଛି ତୁମକୁ ମାରିବାକୁ ଚାହୁଁଛି। ତାର କେତେ ଡେଞ୍ଜର ତାକୁ ତୁମେ ଜାଣିପାରିବନି, ସେ କ'ଣ ତୁମର ତୁମ ପାଇଁ କ'ଣ ଉପକାର କରୁଛି କି ଅପକାର କରୁଛି। ଯେତେବେଳେ ଏଇ ବାରମ୍ବାର ବାରମ୍ବାର ଚାରି ଦିଗରୁ ତା ପ୍ରତି ସବୁବେଳେ ଆସିବ କ'ଣ ନଜର, ତାକୁ ଛଡ଼ା ହବନି କେତେବେଳେ, ସେ ବାଟ କୁଆଡ଼େ ଯିବ। ଆଧ୍ୟାତ୍ମିକ ଆଧ୍ୟାତ୍ମିକ ପରିବେଶ ଆଧ୍ୟାତ୍ମିକ ଭାବନାଟା ଯେତେବେଳେ ମନ ଉପରେ ସବୁବେଳେ ପ୍ରଭାବ ପକାଇବ, ମନ ତା ସ୍ୱଭାବଟା ଦବି 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 ଧୀରେ ଧୀରେ ଯିବ, ତାପରେ ଭଗବତ ସ୍ଫୁରଣ ହବ, ଏଣେ ସେବା ଚାଲିଥିବ, ଭଗବାନ କୃପା ହେଇଗଲେ ଭଗବାନଙ୍କର ନାମ ଭଗବାନଙ୍କ ରୂପ ଭଗବାନଙ୍କର ପ୍ରତି ଜିନିଷ ପ୍ରତି ସ୍ଫୁରଣ ଆସିବ। ଭକ୍ତି ଯୁଗର ଉଦ୍ଦେଶ୍ୟଟା ହେଲା ମନ ଇନ୍ଦ୍ରିୟକୁ ଶୋଧିତ କରିକି ଯେପର୍ଯ୍ୟନ୍ତ ଭଗବତ ସ୍ଫୁରଣଟା ହେଇନି ସେପର୍ଯ୍ୟନ୍ତ ତୁମେ ସିକ୍ୟୁର ନା, କ'ଣ କୁହାଯିବ ସୁରକ୍ଷିତ ନା, ମାନେ ଇନ୍ଦ୍ରିୟ ଗୁଡ଼ାକରେ ସେ ସ୍ୱାଦ ଗୁଡ଼ାକ ଭରି ହେଇକି ରହିଛି। ଇନ୍ଦ୍ରିୟ ଗୁଡ଼ାକ ସ୍ୱାଦ ନାହିଁ ନା ଛାଡ଼ିଦେଲାଣି, ଏଇ ଯେଉଁ କି ମାଛ ରୋଷେଇ କରୁଛି ଗଲା ବେଳକୁ କ'ଣ ବାସନ ଆସିଲେ ଜାଣିପାରୁନୁ, ଏଠି ମାଛଟାରେ ତାର ସ୍ୱାଦ କିଏ ରଖିଛି, ଇନ୍ଦ୍ରିୟ ରଖିଛି, ଯିଏ ଖାଇନି ସେ ଛୁଆଟାକୁ ଆଣିକି ଟୋଟାଲ ଆମିଷ ଖାଇନି ଛାଡ଼ିଦେଲେ ସେ କହିପାରିବ କ'ଣ ଏଟା, ସେ ପଚାରେ କ'ଣ ମା ବାସୁଛି ଏଟା, ଛୁଆ ପଚାରନ୍ତିନି ମା କ'ଣ ବାସୁଛି, ନା କିଛି ନାହିଁ ରେ, ଇନ୍ଦ୍ରିୟମାନେ ସ୍ୱାଦ ଛାଡ଼ି ନାହାନ୍ତି, ଇନ୍ଦ୍ରିୟମାନଙ୍କ ଭିତରେ ସ୍ୱାଦ ରହିଛି, ସ୍ଫୁରଣ ହେଲା ପରେ ସ୍ଫୁରଣ ଯେତେବେଳେ ହବ ସେ ଚିହ୍ନ ହେଇଗଲେ ଇନ୍ଦ୍ରିୟ ଗୁଡ଼ାକ, ନହେଲେ ତାଙ୍କର ସେଇ ସ୍ୱାଦ ରହିଛି, ସେ ଖାଇବାର ସ୍ୱାଦ ତାର ସବୁବେଳେ ଚାହୁଁଛି। ସ୍ଫୁରଣ ନହେଲା ପର୍ଯ୍ୟନ୍ତ ଚିନ୍ମୟତା ନ ପ୍ରାପ୍ତି ହେଲା ପର୍ଯ୍ୟନ୍ତ ଆମର ଲାଇଫ୍ଟା ସିକ୍ୟୁର ନାହିଁ, ଯେକୌଣସି ସମୟରେ ଗୋଟେ ଇନ୍ଦ୍ରିୟ ତୁମକୁ ଟାଣିକି ଭଗବାନ ଗୀତାରେ କହିଦେଲେ ଆଉ କ'ଣ କହିଲେ, ଇନ୍ଦ୍ରିୟାଣୀ ପ୍ରମାଥିନି ହରନ୍ତି ପ୍ରସବମ ମନ ତାନି ସର୍ବାଣୀ ସଂଯୁକ୍ତ ତାନି ସର୍ବାଣୀ ସଂଯମ୍ୟମ ଯୁକ୍ତ ଆସିତ ମତ୍ପର। ଶ୍ଳୋକଟା କ'ଣ ମନେ ରଖୁଛ, ଅଣ୍ଡା ପୋଡ଼ୁଛ, ଏସବୁ ମୁଖ୍ୟ ମୁଖ୍ୟ ଶ୍ଳୋକ କ'ଣ ଆରମ୍ଭ କହିଲି, ଇନ୍ଦ୍ରିୟାଣି ପ୍ରମାଥିନି ହରନ୍ତି ପ୍ରସବମ ମନ, ଇନ୍ଦ୍ରିୟ ଗୁଡ଼ାକ ଏତେ ପ୍ରମାଥି ତ ମନକୁ ଟାଣିକି ନେଇକି ପଳେଇବ, ଗୋଟିଏ ଗୋଟିଏ ଇନ୍ଦ୍ରିୟାଣୀ ପ୍ରମାଥିନୀ, ଇନ୍ଦ୍ରିୟର ବିଶେଷଣ ରହିଲା ପ୍ରମାଥିନୀ ମନ୍ଥନକାରୀ, ସେ ଗୋଟିଏ କଥାକୁ ସେ ଆଉ ଗୋଟିଏ ଜିନିଷକୁ ମୁଣ୍ଡରେ ପୁରେଇ 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 ତୁମକୁ ମନକୁ ଟାଣି ନେବ, ମନ କହିବ ଚାଲିଯିବା କ'ଣ କରେ, ହରନ୍ତି ପ୍ରସବମ, ପ୍ରସବ ମାନେ ବଳପୂର୍ବକମ ଅନିଚ୍ଛା ସତ୍ତ୍ୱେ, ତୁମ ଇଚ୍ଛା ନଥିବ ଭୁଲ ରାସ୍ତାକୁ ପଳେଇବ, ବଳପୂର୍ବକମ ପ୍ରସବମ ମନ, ଅର୍ଜୁନ ପଚାରୁଛନ୍ତି ଆପଣ ତ କହିଦେଲେ ଏଟା ବଳପୂର୍ବକ ନେଇ ହେବ ସତ କଥା, କରିବୁ କ'ଣ ନା, ତାନି ସର୍ବାଣୀ ସଂଯମ୍ୟମ ଯୁକ୍ତ ଆସିତ ମତ୍ପର, ମତ୍ପର ଶବ୍ଦ ଭଗବାନ ସେଇ ସେଇ ଅଧ୍ୟାୟରେ ଦୁଇଥର ତ ଲଗେଇଛନ୍ତି, ମତ୍ପର ହେଲେ ତୁମେ ତାକୁ ସଂଯମ କରିପାରିବ। ମତ୍ପର ମାନେ କ'ଣ, ମୋ ପାଇଁ ସେବା ମୋ ଚେତନା ରହିଲେ, ପ୍ରଭୁ ସେଠି ଦେଖିବେ ଲେଖିଥିବେ ସେ ମତ୍ପର କୃଷ୍ଣ ଚେତନା ଆସିଲା ହେଲେ, କୃଷ୍ଣଙ୍କ ସେବାରେ ରହିଲେ, କୃଷ୍ଣଙ୍କ ନାମ କୀର୍ତ୍ତନ କଲେ, ତାପରେ ପାରିବ ନହେଲେ ଏଇଟା କେତେ ଜନ୍ମରୁ ସିଏ ବିଷୟକୁ ସଂଗ୍ରହ କରି କରି କେତେ ତାଙ୍କ ସ୍ୱଭାବ ବଳବାନ ହେଇକି ରହିଛି, ତୁମକୁ ଉଡ଼େଇ ଫୋପାଡ଼ ଦେବେ ତୁମେ କ'ଣ ବାଟ ପାଇବ, ସିଏ ତାଙ୍କର ଯିଏ ଏତେ ଦିନ ପୁରୁଣା ହେଇଯାଉଛି ଏ ଗଛଟା ଦେଖୁଛ ନା ନାହିଁ, ଏ ଖଡ଼ା ଗଛଟାକୁ ପାଞ୍ଚ ଦିନ ସାତ ଦିନ ପରେ ଉପାଡ଼ ଦେଲେ କ'ଣ ଫସ୍କିନ ଉଠିଛି, ଲେ ସେତେବେଳେ ପୁରୁଣା ହେଇଛି, ସେ ପୁରୁଣା ହେଲା କ'ଣ କରୁଛି, ତା ଆଡ଼ଟା ଜମଉଛି ନା, ଆଉ ତା ଚେର ଜଣେଇବି ସେ ମାଟିକି ଧରୁଛି, ସେ ବଡ଼ ଗଛ ସେ କ'ଣ ହେଇଛି, ଯେତେ ଦିନ ରହିଲା ସେତେ ତାର ସ୍ଥିତିଟା ଦୃଢ଼ କରିଦେଉଛି, ମନ ବହୁ ଜନ୍ମରୁ ଦେହ ସହିତ ଇନ୍ଦ୍ରିୟ ସହିତ ମିଶିକି ରହିଛି, ତା ସ୍ଥିତିଟା ବହୁତ ଦୃଢ଼ ଅଛି ନା, ଆଉ ମତ୍ପର ତୁମେ ଭଗବତ ଚେତନ ଭଗବାନ କୃପା ନ ପାରି ତୁମେ କ'ଣ ତାଙ୍କ ସାଙ୍ଗରେ ଲଢ଼ିବ, ଦୁର୍ବଳ ଜୀବଟା ସେ ମନ ସାଙ୍ଗରେ କ'ଣ ଲଢ଼ିବ, ଉଡ଼େଇ ଫୋପାଡ଼ ଦେବ ତାକୁ ଆଉ, ସେଥିପାଇଁ କ'ଣ ଲେଖିଲେ ସେ ଗୁରୁଦେବ ସେ ଭଜନ ଗାଆନ୍ତିନି, ଭଜରେ ଭଜରେ ଆମର ମନ ଅତି ମନ୍ଦ, ମନଟା ଭାରି ମନ୍ଦ ନା ଆଉ, ଭଜ ଭଜନ କର ଭଜନ କର ଭଜନ କର, ସବୁ ମନ ଶିକ୍ଷା ଲେଖିଲେ ନା ଆଉ, ଯେତେ ଜଣ ଲେଖିଲେ ମନ ଶିକ୍ଷା ଲେଖିଲେ, ପ୍ରଭୁ ସ୍ୱାମୀଙ୍କର ମନଶିକ୍ଷା, ସରି ରଘୁନାଥ ସ୍ୱାମୀଙ୍କର ମନଶିକ୍ଷା, ଭକ୍ତିନ ଠାକୁରଙ୍କ ମନଶିକ୍ଷା, ପ୍ରେମାନନ୍ଦ ଠାକୁରଙ୍କର ମନଶିକ୍ଷା, ସବୁ ମନକୁ ଲେଖିଲେ ଦେଖୁନା କେମିତି କ'ଣ କହୁଛନ୍ତି, ଭଜ ହୁରେ ମନ, ମନକୁ ସବୁ କହୁଛନ୍ତି ନା, ସ୍ଫୁରଣଟା ନହେଲା ମାନେ ତୁମ ମନ ଟାଣି କୁଆଡ଼େ ନେଇ ପଳେଇବ ସବୁ। ଶରତ ଋତୁକୁ ଭକ୍ତି ମାର୍ଗ ସହିତ ତୁଳନା କଲେ ଆଉ ପଦ୍ମପୁଷ୍ପକୁ ଭଗବତ ସ୍ଫୁରଣ ସହିତ ତୁଳନା କଲେ। ତା ପରବର୍ତ୍ତୀ ଶ୍ଳୋକରେ ବ୍ୟମ୍ନ ଅବ୍ରଭମ୍ ଭୂତ ସାବଲ୍ୟମ ଭୁବ ପଙ୍କମପମ ମଲମ ସରଜହାରମାଶ୍ରୀଣମ କୃଷ୍ଣ ଭକ୍ତି ଯଥା ଶୁଭମ। କୃଷ୍ଣ ଭକ୍ତି ଯେଭଳି ଚତୁର୍ବିଧ ବର୍ଣ୍ଣାଶ୍ରମୀଙ୍କର ଅଶୁଭ ହରଣ କରେ, ସେ ରୂପରେ ସେହି ଭାବରେ ଶରତ କାଳ ଆକାଶର ମେଘରାଶି, ଜୀବଗଣଙ୍କର ସଂକୀର୍ଣ୍ଣତା, ପୃଥିବୀର ପଙ୍କିଳତା ଏବଂ ଜଳର ମଳିନତା ଦୂର କରେ। କୃଷ୍ଣ ଭକ୍ତିକୁ ଚାରିଟି ସହିତ ତୁଳନା କଲେ, ଚାରିଟି ଜିନିଷ ଶରତ ଋତୁରେ ଚାରିଟି ଜିନିଷ ଲାଭ ହୁଏ। କେତେ ସୁନ୍ଦର ତାତ୍ତ୍ୱିକ ପ୍ରବଚନ ସେ ଦେଉଛନ୍ତି କିଏ, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ। ଶରତ ଋତୁର ଆଗମନରେ ଚାରିଟି ଜିନିଷ ହୁଏ, କ'ଣ ହୁଏ? ପ୍ରଥମ କହିଲେ ଆକାଶର ମେଘରାଶି। ଆକାଶର ମେଘରାଶି ଗୁଡ଼ା କ'ଣ ଥାଏ? ଆଗରୁ ବର୍ଷା ଦିନ ସବୁବେଳେ କ'ଣ ମେଘ ଧାରିକି ରହିଥିବ, ଶରତ ଋତୁ ହେଲେ ଆକାଶଟା ନିର୍ମଳ ହବ। ଦ୍ୱିତୀୟରେ ଭୂତଗଣର ସଂକୀର୍ଣ୍ଣତା, ବର୍ଷା ଦିନରେ କ'ଣ ହେଇଥାଏ, ଲୋକ ଗୁଡ଼ା କୁଆଡ଼େ କୁଆଡ଼େ ଯାଇପାରେ, ସବୁବେଳେ ବର୍ଷା ହେଲା ସବୁବେଳେ ଘର ଭିତରେ ରହିଲେ, ସବୁବେଳେ ପାଖ ସଂକୀର୍ଣ୍ଣ ହେଇକି ରହିଲେ, କୁଆଡ଼େ ଭ୍ରମଣ ଆଉ କରିପାରିଲେ। ଶରତ ଋତୁ ଆସିଲା ମାନେ ଲୋକମାନେ ଭ୍ରମଣ କୁ ଯିବେ। ତୃତୀୟରେ ପୃଥିବୀର ପଙ୍କଳତା, ପୃଥିବୀଟା ପଙ୍କିଳ ହେଇଥିବ, କ'ଣ କାଦୁଅ ସବୁ ଆଡ଼େ ଯୁଆଡ଼େ ଯିବେ, କାଦୁଅ ମାଦୁଅ, ବର୍ଷା ଦିନରେ ଲୋକ କୁହନ୍ତି ନାହିଁ କେତେ କାଦୁଅ ମାଦୁଅରେ ବୁଲିବ। ଏବଂ ଚତୁର୍ଥ ଜଳର ମଳିନତା, ଏ ଚାରିଟା ଜିନିଷକୁ ଶରତ ଋତୁ କ'ଣ କରନ୍ତି, ଦୂର କରନ୍ତି। ଠିକ୍ ସେଭଳି ଭକ୍ତି ଚାରିଟା ଜିନିଷକୁ ଦୂର କରେ। ଚାରି ଆଶ୍ରମର ଭକ୍ତି କ୍ଲେଶକୁ ଦୂର କରେ। ଚକ୍ରପ୍ରଧାନ ଟୀକାରେ ଲେଖିଲେ କ'ଣ ଲେଖିଲେ, ବ୍ୟୋମାଦୀନାମ ଚତୁର୍ଣ୍ଣାମ ଚତୁରମ ବଲାନମ ଶରତ ଜହାରମ। ଆକାଶ ଆଦି ଚାରୋଟି ବସ୍ତୁର ଚାରୋଟି ଜିନିଷକୁ ଆକାଶର କ'ଣ ଦୂର କଲେ, ମଳକୁ ଦୂର କଲେ, କିଏ ଶରତ, ଆକାଶ ନିର୍ମଳ ହେଇଗଲା, ଜଳ ନିର୍ମଳ ହେଇଗଲା, ଭୂମିରୁ ପଙ୍କିଳତା ଗଲା, ଆଉ ଲୋକମାନଙ୍କର ସଂକୀର୍ଣ୍ଣତା ଗଲା, ଲୋକମାନେ ବୁଲିବେ, ଆଗରୁ ଗୋଟେ ଜାଗାରେ ରହୁଥିଲେ। ସେଭଳି ଭକ୍ତି କ'ଣ କରୁଛନ୍ତି, ଚାରି ପ୍ରକାର କେମିତି ତାଙ୍କୁ ବୁଝାଉଛନ୍ତି ଚକ୍ରପା, ଯଥା ଆଶ୍ରମୀଣାମ ଚତୁର୍ଣ୍ଣାମ ସତ୍ସଙ୍ଗ ପ୍ରାଦୁର୍ଭୂତ ଭକ୍ତି ଅଶୁଭମ ଆଶ୍ରମାନୁଷ୍ଠାନମ ଅନୁଷ୍ଠାନେୟମ କୃତରୂପମ ଅମଙ୍ଗଲମ ଦୁଃଖମ ହରନ୍ତି ଯଥା ଦୁଃଖ ଯଥା ହରତି। ଚତୁର୍ବର୍ଣ୍ଣ ଚତୁରାଶ୍ରମ, ଚାରି ଆଶ୍ରମର କିଏ, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସୀ, ଏ ଚାରି ଆଶ୍ରମର ଯେଉଁ ଅଶୁଭ ରହିଛି, ଯେଉଁ ମଳ ରହିଛି, ତାକୁ କିଏ ହରଣ କରନ୍ତି, ଭକ୍ତି ସତ୍ସଙ୍ଗ, ଭକ୍ତି କୁହନ୍ତି ଏଠି କହୁଛି ସତ୍ସଙ୍ଗ, ସତ୍ସଙ୍ଗ ପ୍ରାଦୁର୍ଭାତ ଭକ୍ତି। ଅଲଗା ଲୋକଙ୍କର ଭକ୍ତି ଅଛି, ଲୋକଙ୍କର ଭକ୍ତି ନାହିଁ, ଜନ୍ମାଷ୍ଟମୀ ପୂଜା କରୁନାହାନ୍ତି, ଠାକୁର ପୂଜା କରୁନାହାନ୍ତି, ସେ ଭକ୍ତିରେ ଅଶୁଭତା ଦୂର ହବ ନାହିଁ। ସତ୍ସଙ୍ଗ ପ୍ରାଦୁର୍ଭୂତା ଭକ୍ତି, ସାଧୁ ସଙ୍ଗରେ ରହିଲା ପରେ ଅନ୍ତରେ ଯେଉଁ ଭକ୍ତି ଆସେ, ସେ ଭକ୍ତିରେ ଚାରିଟା ଜିନିଷ, ଚାରି ବର୍ଣ୍ଣାଶ୍ରମ ଚାରି ଆଶ୍ରମର ଅଶୁଭ ଦୂର ହୁଏ। ଯେମିତି ଶରତ ଋତୁରେ ଚାରୋଟି ଜିନିଷ, ମେଘ, ଜଳ, ଭୂମି ଆଉ ବ୍ୟକ୍ତିର ସଂକୀର୍ଣ୍ଣତା, ଲୋକମାନଙ୍କର ସଂକୀର୍ଣ୍ଣତା ଦୂର ହୁଏ। ପ୍ରଥମେ କହିଲେ କ'ଣ କ୍ଲେଶ, ବର୍ତ୍ତମାନ କହିଲେ ଭକ୍ତିମତମ ବର୍ଣ୍ଣାଶ୍ରମ ଅନଧିକାର ଦେବ ତତ୍ତତ୍ ଅକରଣାତ୍। ଯେଉଁମାନେ ଭକ୍ତଗଣ, ଭକ୍ତମାନଙ୍କ ପାଇଁ ବର୍ଣ୍ଣାଶ୍ରମ ଧର୍ମ ଅନଧିକାର ହେତୁ ସେ ଅନୁଷ୍ଠାନ କୃତ ଅକରଣୀୟ, ଭକ୍ତର ବର୍ଣ୍ଣାଶ୍ରମର ଭକ୍ତ କ'ଣ ବର୍ଣ୍ଣାଶ୍ରମ ଧର୍ମ ଉପରେ ହେଲେ ଆମେ କ'ଣ ସବୁ ବ୍ରହ୍ମଚାରୀ ନିୟମ ସବୁ ପାଳନ କରୁଛେ, ବ୍ରହ୍ମଚାରୀ କ'ଣ ପିନ୍ଧିବା ଦରକାର, ବ୍ରହ୍ମଚାରୀ କୋଉ ପିନ୍ଧି ଧାରଣ କରିବ, ଜଟା ଧାରଣ କରିବ, ମେଖଳା ପିନ୍ଧିବ, ଦଣ୍ଡ ଧରିବ, ଛୋଟ ଛୋଟ ଦଣ୍ଡ ଧରିବ, ସେ ବାଡ଼ି ଭିକ୍ଷା ମାଗିବ, ଭିକ୍ଷା ପାତ୍ର ଧରି ଜଟିଳ ହେଇକି ସେ ଯିବ ଭିକ୍ଷା ମାଗିବା ପାଇଁ, ଆଣିକି ସବୁ ଗୁରୁଙ୍କୁ ଦେବ, ଆମର ଆଇଟମ୍ ହେଲାନି, ଖାଇବା କଥା କେଉଁଠି ଅଛି, ସବୁ ଆଣିକି ଗୁରୁକୁ ଦେବ, ସେ ଗୁରୁ ଯଦି ଅନୁମତି ଦେଲେ ଖାଇବେ ନା ଉପାସରେ, ସେ ବ୍ରହ୍ମଚାରୀ ନା ଖରାପ କିଛି ନାହିଁ, ଯେଉଁ କିଛି କୌଣସି ଡିମାଣ୍ଡ ନାହିଁ, ଜିରୋ ଡିମାଣ୍ଡ ଲାଇଫ ବା ବ୍ରହ୍ମଚାରୀ ଲାଇଫ ମାନେ ଜିରୋ ଡିମାଣ୍ଡ ଲାଇଫ, କୌଣସି ତୁମକୁ ଇନ୍ଦ୍ର ସୁଖ ପାଇଁ କିଛି ଦିଆଯିବନି, ତୁମେ ଆସୁଛ ଇନ୍ଦ୍ର ସଂଯମ କରିବା ପାଇଁ, ଏଠି ଇନ୍ଦ୍ର ସୁଖ ପାଇଁ ତୁମକୁ କ'ଣ ସବୁ ସୁବିଧା ଦିଆ ହେବ, ସେମିତି ଦିଆହେଲେ ତୁମେ ପୁରା ବେକାର କିଛି ଜ୍ଞାନ ଫାନ ହେବନି, ପୁଣି ଫେରିକି ପଳେଇବ, କିଛି ଲାଭ ହେବ। ପୂର୍ବରୁ ଯେଉଁ ବ୍ରହ୍ମଚାରୀ ଧର୍ମ ଦେଲା ସେ ବହୁତ ଖଡ଼ା, ଏବେ ଆଜିକାଲି ଏମିତି କଲେ କେହି ରହିବେନି, ଛାଡ଼ିକି ପଳେଇବେ। ଆଗରୁ ତ ଷ୍ଟ୍ରେଟ୍ କହୁଛନ୍ତି, ଏଇଟା ସବୁ ଫେସିଲିଟି ଦେଖିକି ସବୁ ଆସୁଛନ୍ତି। ଆଉ ବୋଧକୁ ଆମେ ସବୁ ଏଇ କୂଅରୁ ପାଣି କାଢ଼ୁଥିଲୁ, ଭିକ ମାଗିବା ପାଇଁ ଯାଉଥିଲୁ, ତାକୁ ଆଣିବୁ, ଆଣି ଖିଚୁଡ଼ି କରିବୁ, ପୁଣି ପ୍ରଭୁପାଦଙ୍କର ଗ୍ରନ୍ଥ ରଚନା କରିବୁ, ଭିକ ମାଗିବା ପାଇଁ ଯିବାକୁ ପଡ଼ିବ, ଦୋକାନ ସଉଦା ଧରିକି ଆଣ, ଖିଚୁଡ଼ି କରିକି ଆଣ, ଏହା କରିକି ସବୁ ମନ୍ଦିର ଆଜି ଏଡ଼େ ଏଡ଼େ ମନ୍ଦିର ସବୁ ଠିଆ ହେଇଛି। ଆମର ଯିଏ ଯେଉଁଠି ଜଏନ୍ କରିବ କ'ଣ କରିବ, ଆଗେ ଦେଖିବ ଏଠି କ'ଣ ଅଛି, କାରଣ ଟେବୁଲ୍ ପେସେଣ୍ଟ କେମିତି ଦିଆଗିରି, ଏ କ'ଣ ଅଛି, ଖାଇବା ପିଇବା ସବୁ ରହିବା ସବୁ ସୁବିଧା ହେଲେ ଯାଇକି ଲୋକ ଆସି ଆଖିଣ ତପସ୍ୟା କରିପାରିବେ ନା। ଏମାନଙ୍କର ପୂର୍ବର ଯେଉଁ ସବୁ ନିୟମ ଥିଲା ବହୁତ କଡ଼ା, ସେସବୁ ବହୁତ କଡ଼ା, ଆଉ ସେଇଟା ତ କଳିଯୁଗରେ ସେ ଯିବ ସେମିତି କଲେ ତ କେହି ଆସିବେନି, ତାଙ୍କ ସ୍ୱୀକୃତି କିଛି ପ୍ରାପ୍ତ ହେଇପାରିବେନି, ଲାଭ କ'ଣ, ସେବାର ସୁଯୋଗଟା ପାଇପାରିବେ ନା, ସେଥିପାଇଁ ତାଙ୍କୁ ସବୁ କମ୍ପ୍ରମାଇଜ୍ କରାହେଇଛି। କିନ୍ତୁ ତାର ଅର୍ଥ ନୁହେଁ ଯେ ତୁମେ ଏଇ କମ୍ପ୍ରମାଇଜ୍ ଜୀବନ ହିଁ ଚଳିବ, ସେଥିରେ ଲାଭ ହେବ, କାରଣ ତୁମେ ଯଦି ଭକ୍ତି ନ ପାଇଲ ତୁମର ଏଇ ସେ କଷ୍ଟଟା ରହିଲା, ବାବାଜୀ ଜୀବନରେ ବି କଷ୍ଟ ରହିଲା, କ'ଣ ହେଲା, ଚାଲ ଜଣଙ୍କ ପଣ୍ଡିତ କହିଲେନି, ଜଣେ ପଣ୍ଡିତ ଜଣଙ୍କ ପଣ୍ଡିତ କିଏ କହିଲେ ନା, ସେ ନୀତିକାର ସିଏ ବୋଧେ କହିଲେ, ବୈରାଗ୍ୟ ସତକାର କହିଲେ, ଆରେ ଯଦି ଜ୍ଞାନାମୃତରେ ତୁ ସ୍ନାନ କରୁନୁ କିମ୍ବା ନାରୀ ବକ୍ଷକୁ ଆଲିଙ୍ଗନ କରିକି ତୁ ସୁଖ ପାଉନୁ, ତୋର ଲାଭ କ'ଣ ଅଛି ଜୀବନରେ, ଯୁଆଡ଼େ ହେଉଛି ଗୋଟାଡ଼ ପଳା, ଯାହାଫଳା ନାରୀର ପକ୍ଷକୁ ଧରିକି ତୋର ଯୋଉ ମନର ତୃପ୍ତି ଆସୁଛି ତା ସେଟା ଜାଣ ସେଟା କ'ଣ, କିମ୍ବା ଜ୍ଞାନାମୃତରେ ତୁ ସ୍ନାନ କର, ଭକ୍ତିରେ ତୁ ସ୍ନାନ କରିଯା, ଜ୍ଞାନରେ ଅମୃତରେ ତୁ ସ୍ନାନ କରିଯା, ମଝିରେ କାହିଁକି ତୁ ରହୁଛୁ, ଜୀବନ ମଝି ମଝି କିଏ କିଛି ଲାଭ ନାହିଁ, ଯୁଆଡ଼େ ବସିବାର ଅଛି ଗୋଟେ ଜାଗାରେ ବସ, ଅନ୍ଧ ଭଳିଆ ବସ, ସେବା କର, ଭଗବାନଙ୍କୁ ପ୍ରାର୍ଥନା କର, ପୁରା ଗମ୍ଭୀର ଜୀବନରେ ଚାଲ, ଆଉ ଏଇଟା ଗୋଟେ ମଜା ଭଳିଆ ଖାଇବା ପିଇବା ହୋ ହାଲା ଏଇସବୁ କ'ଣ, ଏସବୁ ଏସବୁ ଜୀବନରେ କିଛି ମିଳିବନି, କିଛି ମିଳିବନି, ଅନ୍ନେସେସରି ତୁମର ସେଇ କାମନା ଗୁଡ଼ା ସରପ୍ରେସ ହେଇକି ରହୁଛି, କ'ଣ ଯେଉଁ ତୁମର ଯେଉଁ କାମନା ଗୁଡ଼ା ସବୁ ଭିତରେ ଦବିକି ରହୁଛି, ଏଇଟା ଗମ୍ଭୀର ଜୀବନ ନା, ଆମେ ଗୋଟେ ବହୁତ ବଡ଼ ଜୀବନକୁ ଚେଞ୍ଜେସ୍ କରିବା ପାଇଁ ଆସିଛେ, ଯେଉଁ ସ୍ୱରଟା ମିଳିଛି କାମ ପାଇଁ, ସେ ଯେଉଁ କାମନା ପାଇଁ, ସେ କାମନାଟାକୁ କେତେ ଜନ୍ମର କାମନାଟାକୁ ଆମେ ବଦଳେଇବା, ସେଥିପାଇଁ କେତେ ଗମ୍ଭୀର ହେବାକୁ ପଡ଼ିବ, କେତେ ପ୍ରାର୍ଥନା କରିବାକୁ ପଡ଼ିବ, କେତେ କେତେ ବାର ତୁମେ ଫେଲ ହେବ, ପୁଣି ଭଗବାନ ଡାକିବ, ତୁମେ ଭଗବାନ ଏଇଭଳି ବ୍ୟାକୁଳ ହେଲା ପରେ, ଆକୃତି ହେଲା ପରେ କେତେବେଳେ କୃପାଟା ଦୃଷ୍ଟି କଲେ ତୁମେ ଜିତିବ, ଜିତିଗଲେ ପାର ହେଇଗଲ, ହେଲେ ଗୋଟେ ଗମ୍ଭୀର ଜୀବନ ନା, ଆଉ ଏଥିରେ କ'ଣ ଆଉ ଏସବୁ ଖାଇବା ପିଇବା ହୋ ହାଲା ଭଲ ମନ୍ଦ, ଏଥିରେ କେବଳ ଗୋଟେ ସମର୍ପିତ ଜୀବନ, ସମର୍ପିତ ଜୀବନ ନା, ଆଉ ଜୀବନଟା ଏ ଯେଉଁ ଯେଉଁ ବର୍ଡର୍ ରହିଛନ୍ତି ସେ କ'ଣ, ବର୍ଡର୍ ଯେଉଁ ରହିଛନ୍ତି କ'ଣ ତାଙ୍କର କାମ, କାମଟା କ'ଣ, ହଁ ବଞ୍ଚିବାଟା ତାଙ୍କୁ କଷ୍ଟ, ଆଉ ଖାଇବା କ'ଣ, ସେଟା ଖାଉଥିବେ ତାଙ୍କୁ ଜଗିକି ବସିଥିବେ ନା ନାହିଁ ଲୋକ, ସେତେବେଳେ ଯେଉଁ ଷ୍ଟାଫ୍ ଗୁଡ଼ା ଖାଇବେ ତାଙ୍କୁ ଗୁଳି ମାରିଦେବନି, ଖାଇଲା ବେଳେ ତାଙ୍କୁ ଗୁଳି ମାରିଦେବେନି, ସେ ଖାଇଲା ବେଳେ ତାଙ୍କୁ ଅଲଗା ଷ୍ଟାଫ୍ ଜଗୁଥିବେ, ତାହେଲେ ସେ ଖାଇଲା ବେଳେ ମରିପାରନ୍ତି, ଡ୍ୟୁଟି କଲାବେଳେ ମରିପାରନ୍ତି, ଶୋଇଲା ବେଳେ ମରିପାରନ୍ତି, ତାଙ୍କ ଜୀବନ ଏଇଭଳିଆ ସେଭଳିଆ, ସେ ଯେତିକି ସତର୍କରେ ଚଳୁଛନ୍ତି ଗୋଟେ ଗୋଟେ ଭକ୍ତି ଜୀବନରେ, ଆମକୁ ସେତିକି ସତର୍କ ସବୁବେଳେ କେମିତି ଲାଗି 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 ସାଧୁଗୁରୁଙ୍କ କଥା ଶୁଣିବା, ତାଙ୍କ ସେବା କରିବା, କେମିତି ଭଗବାନଙ୍କର ସେବା କରିବା, କେମିତି ନାମ କୀର୍ତ୍ତନ କରିବା, ଭାଗବତ ଟିକେ ପଢ଼ିବା, ସବୁବେଳେ ଗୋଟେ ବିଜି ଲାଇଫ, ଏଇଟା ରିଲାକ୍ସଡ୍ ଲାଇଫ ନାହିଁ କିଛି, ଏଥିରେ ପୁରା ସବୁବେଳେ ସିଷ୍ଟମେଟିକାଲ ୱେରେ ଆମକୁ ଯିବାକୁ ପଡ଼ିବ ନା। ଅଶୁଭ ଗୁଡ଼ା ରହିଛି ନା ଭକ୍ତିରେ ତୁମେ ନ ପାଇଲେ ଅଶୁଭ ଗୁଡ଼ା ଜୀବନ ଇଚ୍ଛା କହିଲେ କ'ଣ, ଶରତ ଋତୁର ପ୍ରଭାବରେ ଚାରୋଟି ଜିନିଷ ଲାଭ ହୁଏ, କହିଦେଲେ ଭୂମିର ମଙ୍ଗଳତା, ଆକାଶର ମଳିନତା, ଲୋକମାନଙ୍କର ସଂକୀର୍ଣ୍ଣତା, ଜଳର ପଙ୍କିଳତା, ଚାରିଟା ଦୂର ହବ, ଭୂମିର ମଙ୍ଗଳତା, ଭୂମିର ମଙ୍ଗଳତା, ଜଳର ମଳିନତା ଦୂର ହବ। ସେଇଭଳି ଆଶ୍ରମିଣାମ ଏଠି ଲେଖିଲେ ଚକ୍ରପାଳ, ଭକ୍ତିମତାମ ବର୍ଣ୍ଣାଶ୍ରମ ଅନଧିକାର, ବର୍ଣ୍ଣାଶ୍ରମ ଧର୍ମ ଅନଧିକାର ଦେବଂ ତତ ଅକରଣାତ୍, ଭକ୍ତିମାନେ ଯେଉଁମାନେ ଭକ୍ତିମାନ ସେମାନଙ୍କ ପାଇଁ ବର୍ଣ୍ଣାଶ୍ରମ ଧର୍ମ କିଛି ପାଳନ କରିବା ଆବଶ୍ୟକ ନାହିଁ, ବର୍ଣ୍ଣାଶ୍ରମ ଧର୍ମଟା ଆମକୁ ଶୃଙ୍ଖଳା କରୁଛି, ବ୍ରହ୍ମଚାରୀ ହେଇକି ରହିଯିଗଲେ ଯେ ଆମେ କୃଷ୍ଣଙ୍କୁ ପାଇଯିବା ସେଟା ଆମର ଲକ୍ଷ୍ୟ ନୁହେଁ, ଗୋଟେ ଭଲ ବ୍ରହ୍ମଚାରୀ ହେଇଗଲେ ବା ଭଲ ଗୋଟେ ଗୃହସ୍ଥ ହେଇଗଲେ ଯେ ଆମେ ଭଗବାନଙ୍କୁ ପାଇଯିବେ ତାହା ନୁହେଁ, ଭଗବାନ କେଉଁଥିରେ ମିଳିବେ, ଭକ୍ତିରେ ମିଳିବେ, ବ୍ରହ୍ମଚାରୀ ଆଜୀବନଟା ସହାୟକ ସେ ସୁବିଧା ରହିଛି, ଭଗବାନ ସବୁ ସବୁ କାଟିକି ଉଡ଼େଇ ଦେଲେ, ସବୁ କାଟିକି ଉଡ଼େଇ ଦେଲେ, କ'ଣ କହିଲେ ଦଶମ ସ୍କନ୍ଧରେ ସୁଦାମ ଚରିତ୍ରରେ କହିଲେନି, ନାହଂ ଇଜ୍ଜା ପ୍ରଜାତିବ୍ୟା ତପସ ଉପସମୟ ନବା ତୁଷ୍ୟାମ ସର୍ବଭୂତାତ୍ମା ଗୁରୁ ଶଶ୍ରୁ ସୟାଜିତା, ମୁଁ ଗୁରୁ ସେବାରେ ଯେମିତି ସନ୍ତୁଷ୍ଟ ହୁଏ, ମୁଁ କେହି ବ୍ରହ୍ମଚାରୀ ଧରଣରେ ମୁଁ ସନ୍ତୁଷ୍ଟ ହୁଏ ନା, ସେ ତାର ଭାରି ବଡ଼ ବ୍ରହ୍ମଚାରୀ ହୁଏ ତା ରହିଥାଉ। ମୁଁ ଗୃହସ୍ଥ ଧର୍ମରେ ସନ୍ତୁଷ୍ଟ ହୁଏ, ମୁଁ ବାରମ୍ବସ୍ଥ ଧର୍ମରେ ସନ୍ତୁଷ୍ଟ ହୁଏ ନା, ମୁଁ ସନ୍ନ୍ୟାସ ଧର୍ମରେ ସନ୍ତୁଷ୍ଟ ହୁଏ, ମନା କରିଦେବେ ନା ଇଚ୍ଛା ପ୍ରଜାତିପ୍ୟା ତପସ ଉପସମୟ ନବା ତପସ ବନପ୍ରସ୍ଥ ଉପସମାନ ସନ୍ନ୍ୟାସ ତୃଷ୍ୟ ଆମେ ସର୍ବଭୂତ ଆତ୍ମା ଗୁରୁ ସାହେବ, ମୁଁ ସର୍ବଭୂତର ଆତ୍ମା, ମୁଁ ଗୁରୁ ସେବାରେ ଯେତେ ସନ୍ତୁଷ୍ଟ ହୁଏ, ଭକ୍ତ ସେବାରେ ଯେତେ ସନ୍ତୁଷ୍ଟ ହୁଏ, ମୁଁ ଅଲଗା କେଉଁଥିରେ ସନ୍ତୁଷ୍ଟ ହୁଏ। ଏଠି ଗୋଟେ ଆମର ଲକ୍ଷ୍ୟ ବ୍ରହ୍ମଚାରୀ ହେବା, ଗୃହସ୍ଥ ହେବା, ବନପ୍ରସ୍ଥ ହେବା, ସନ୍ନ୍ୟାସ ହେବା ନୁହେଁ, ଆମର ଲକ୍ଷ୍ୟ ରହିଲା କିନ୍ତୁ ଭକ୍ତି ଦେବା, କାରଣ ଭକ୍ତିରେ ନ ପାଇଲେ ସବୁ କ୍ଲେଶଟା ସେମିତି ରହିଲା। ତୁଷାବ ଖାତି ନାମ ତୁଷ କୁଟିବା ଯା ସେଭଳିଆ ହେଇଯିବ, ମାୟାବାଦୀ ଯେମିତି ନିର୍ବିଶେଷବାଦୀ ମାନଙ୍କୁ ସେଭଳିଆ ଆମେ ଜୀବନରେ ଏତେ ଯେଉଁ କଷ୍ଟ, ବାପ ବାପ ସୁଖ ବାପ ମା ସୁଖ ଛାଡ଼ିଲୁ, ସ୍ତ୍ରୀ ସୁଖ ଛାଡ଼ିଲୁ, ସବୁ ଟଙ୍କା ପଇସା ସୁଖ ଛାଡ଼ିଲୁ, ରୂପକୁ ଛାଡ଼ିଲୁ, ସବୁ ଛାଡ଼ିଲୁ, ଯେ କୃଷ୍ଣ ଭକ୍ତିରେ ଆମେ ନ ପାଇପାରିଲେ ପୁଣି ସେ ଯେଉଁ ମନ ଦୁଃଖ, ଯେଉଁ ଅସନ୍ତୋଷ, ଯେଉଁ କ୍ଲେଶଟା ସେଇଟା ରହିଯିବ। ସେଥିପାଇଁ ସେ କହିଲେ ଚାରି ପ୍ରକାର, କ'ଣ କହିଲେ, ତଥା ବ୍ରହ୍ମଚାରିଣାମ କର୍ମୀ ଗୁରୁ ପସତି ହି ପ୍ରାପ୍ତମ ଗୁଚରଣମିଦମ କ୍ଲେଶମ ଭକ୍ତି ଯଥା ହରତି ହି ତଥା ଶରତ ବ୍ୟମ୍ନୋ ଅଦଭ୍ରମ ଆବରକମ ମେଘମ। ଶରତ ଋତୁ ଆଇଲେ ପୂର୍ବରୁ ଯେଉଁ ମେଘଖଣ୍ଡ ଗୁଡ଼ାକ ସବୁ କାହାକୁ ଆକାଶକୁ ସବୁବେଳେ ଆବରଣ କରି ରଖୁଥିଲା, ଶରତ ଋତୁର ଆଗମନରେ ସେଗୁଡ଼ିକ ବିଦୃତ ହେଇଗଲା। ଠିକ ସେଭଳି କର୍ମୀ ଗୁରୁ, କର୍ମୀ ଗୁରୁ କ'ଣ, ଏ ଯେଉଁ କୁଳ ଗୁରୁ ସବୁ କର୍ମୀ ଗୁରୁ, ସେ କ'ଣ କରିବେ, ଯିଏ ଯାଇ ପହଞ୍ଚିବ ତାର ଗାଈ ଗୋରୁ ରଖିଦେବେ, ସେ ତା ଚା ପିଇବ, କ୍ଷୀର ଖାଇବ, କ୍ଷୀର ସେ ଗାଈ ଖାଲି ଗାଈ ସେବା ପାଇଁ ତାକୁ ଖଟେଇବ, ସେ ଗୋମାତାର ମହିମା ଜାଣିନି କି ତାକୁ ଶ୍ରବଣ କୀର୍ତ୍ତନ ଏସବୁ କଥାରେ ନିଯୁକ୍ତି କରିବ, ତାକୁ କେବଳ କ'ଣ କରିବ। ଏଠି ଲେଖିଲେ ଯଥା କର୍ମୀ ଗୁରୁ ଲେଖୁଛନ୍ତି, କର୍ମୀ ଗୁରୁ ପସତି ଗୁରୁ ପାଖ, କର୍ମୀ ଗୁରୁ ପାଖରେ ରହିଲେ ପ୍ରାପ୍ତ ଗୋଚରଣାଦି କାମ କ୍ଲେଶ, ଗୋଚରଣ ଆଦି ଯେଉଁ କ୍ଲେଶ ଗୁଡ଼ାକ କର୍ମୀ ଗୁରୁ ପାଖରେ ରହିକି ପାଇଥିବେ, ଏତେ କଷ୍ଟ କରିଥିବେ କିନ୍ତୁ ଭକ୍ତି ମତାମ, ଯେତେବେଳେ ଭକ୍ତି ପାଇଗଲେ ସେ କଷ୍ଟ ଗୁଡ଼ା ସବୁ ପଳେଇବ। ଯଦିଓ କର୍ମୀ ଗୁରୁ ପାଖରେ ଥିବେ କିନ୍ତୁ କ'ଣ କଲେ, ଗୋଚରଣ କଲେ, ସେ ଯଦି ସତ୍ସଙ୍ଗ କରିକି ଗୋଚରଣ କରିକି ଗୋମାତାଙ୍କ କୃପାରୁ ଭକ୍ତିଟା ପାଇଗଲେ, ତାର କଷ୍ଟଟା ଯେଉଁ ଗୋଚରଣ ଆଦି କ୍ଲେଶର କଷ୍ଟଟା ତାର ସବୁ ପଳେଇଲା, ଏସବୁ ପଳେଇଲା। ତା ମାନେ ନୁହଁ ଯେ ଆମେ ଗାଈ ସେବା କରିବାନି, ସେଟା ନୁହେଁ, ଗୋଚରଣ ଇଏ କ'ଣ ଉପମନ୍ୟୁ କ'ଣ ଆୟୁଧମ କ'ଣ କର୍ମୀ ଗୁରୁ ଥିଲେ ଗୋସେବା, ସେ କଥା ନୁହେଁ, ଯେ କର୍ମୀ ଗୁରୁଟା କ'ଣ କରେ, ତାଙ୍କର ଉଦ୍ଦେଶ୍ୟ ସବୁ ଅଲଗା, ତାହେଲେ ଶିଶୁଟାକୁ ଖଟେଇବେ, ଖଟେଇ କ'ଣ କରିବେ, ତାର ପରମାର୍ଥ ଅଗ୍ରଗତି ହେଉଛି କି ନାହିଁ। ଶିଶୁର ଦୁଇଟା ଦାୟିତ୍ୱ ଗୁରୁଙ୍କୁ ନେବାକୁ ପଡ଼ିବ, ଯେ ଦୁଇଟା ଦାୟିତ୍ୱ ସେ ନ ନେଇପାରିଲେ ସିଏ ଆଉ, ଶିଶୁର ଆବଶ୍ୟକ କ'ଣ, ତା ଶରୀର ପାଇଁ କ'ଣ ଆବଶ୍ୟକ ରହିଛି, ସେ କେତିକି ଖାଇବା ଦରକାର, କେମିତି ରହିବା ଦରକାର, ସେ ତ ଅସଂଯତ ନା, ସେ ଶୃଙ୍ଖଳିତ ନୁହେଁ ନା, ଆଉ ତାର କ'ଣ ଆବଶ୍ୟକ ବି ଅଛି, ତାର ଯଦି ଆବଶ୍ୟକ ତାର କପଡ଼ା କ'ଣ ଦରକାର ଆବଶ୍ୟକ, ତାର ଭୌତିକ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ, ଆଉ ଆଧ୍ୟାତ୍ମିକ ଆବଶ୍ୟକତା ପୂରଣ କରିବାକୁ ପଡ଼ିବ। ଭୌତିକ ଆବଶ୍ୟକତା ପୂରଣ ମାନେ କ'ଣ, ତାର ଯଦି ଡ୍ରେସ୍ ପତ୍ର ଭଲ ମନ୍ଦ ଦରକାର, ତାର ଡିମାଣ୍ଡ କିଛି ରହିବା ଦରକାର ନାହିଁ, ତାକୁ ଦେଇଦିଆ ତା ଯେତିକି ଆବଶ୍ୟକ, ଆଉ ଆଧ୍ୟାତ୍ମିକ ଆବଶ୍ୟକତା କ'ଣ, ସେଟା ତାର ଶ୍ରବଣ କୀର୍ତ୍ତନ ଏଇଟା ନିହାତି ଦରକାର, ଏଇଟା ନହେଲେ ତାର ମେଣ୍ଟାଲିଟା କ'ଣ ଆସିବ, କର୍ମୀ ମେଣ୍ଟାଲିଟି ଭଳିଆ ହେଇଯାଏ, ଏତେ ଖଟିବି ଖାଇବି କ'ଣ, ଏଥିରେ ଏତେ କଷ୍ଟ, ତାକୁ ସବୁ ଜିନିଷ ଲାଗିବ, ତାକୁ ଭକ୍ତି ଭଳିଆ କିଛି ଲାଗିବନି, ସେ କରୁଛି କାହାର ସେବା ଭଗବାନଙ୍କର, କିନ୍ତୁ ଲାଗିବ କ'ଣ ତାକୁ କର୍ମ ଭଳିଆ, ଆଉ ପୁଣ୍ୟ ଗୁଡ଼ା କିଛି ପାଇବ, ଆଉ ଭକ୍ତି ପାଇପାରିବେନି, ପୁଣ୍ୟଟା ପାଇବ ଆଉ କାରଣ ତାର ଶ୍ରଦ୍ଧା ନଥିଲେ ବି କରୁଛି କାହା ପାଇଁ, ଜଣଙ୍କର ଶ୍ରଦ୍ଧା ନାହିଁ, ସେ ଭଲଟା ତୁଳିକି ଆଣିକି ଦେଲା, ଲାଗିଲା କାହା ଚରଣରେ, କୃଷ୍ଣଙ୍କ ଚରଣରେ, କୃଷ୍ଣ ତା ସେବାଟାକୁ ଗ୍ରହଣ କଲେନି, ଭକ୍ତି ତାକୁ ଦେବେନି, ସେବାଟା ଗ୍ରହଣ କଲେ ଭକ୍ତି ଦେବେନି, କ'ଣ ପୁଣ୍ୟଟା ଦେବେ, ତାକୁ ଭକ୍ତିରେ ତା ହୃଦୟରେ ଭକ୍ତି ଜାଗ୍ରତ କରିବା ପାଇଁ ତାକୁ ହରିକଥା ଶ୍ରବଣ କରିବା, ଭଗବାନଙ୍କ ସେବାରେ ନିଯୁକ୍ତ କରିବା, ତା ଚେତନାକୁ ମାର୍ଜିତ କରିବା, ଏଟା କାର୍ଯ୍ୟ କହିଲେ। କର୍ମୀ ଗୁରୁ ନାମ ଗୁରୁ ପ୍ରସତି ଯଥା ଗୋଚରଣ ଆଦି ନାମ କ୍ଲେଶମ, ଗୁରୁଙ୍କର ପାଖରେ ରହିକି, କର୍ମୀ ଗୁରୁଙ୍କ ପାଖରେ ରହିକି ଗୋଚାରଣ କରିକି ଯେଉଁ କଷ୍ଟ ପାଇଥିବ, ଭକ୍ତି ଲବଧ୍ୱାମ ଭକ୍ତି ଯେ ପାଇଗଲା, ସିଏ ଯେମିତି ତାର କ୍ଲେଶଟା ହରଣ ହେଇଗଲା, ଭକ୍ତି ପାଇଗଲା ପରେ ତା ଯେଉଁ କେତେ କଷ୍ଟ କରିଥିଲା ତାର ଦୂରୀତ ହେଇଗଲା। ସେଇଭଳି ଆକାଶରେ ଯେଉଁ ମେଘଖଣ୍ଡ ଥିଲା ବର୍ତ୍ତମାନ କ'ଣ ହେଲା, ଶରତ ଋତୁର ପ୍ରଭାବରେ ବିଦୃତ ହେଇଗଲା। ତାପରେ ଦ୍ୱିତୀୟ କହିଲେ, ଗୋଟେ ଗୋଟେ ଚାରିଟା ଜଣ ସହିତ ଚାରିଟା ଜିନିଷ ଉଦାହରଣ ଦେଉଛନ୍ତି। ଅଭ୍ରମ ଇତି ପାଚପଟ, ଆଚ୍ଛା, ଯଥାଚ ଗୃହିଣମ ଶ୍ରାଦ୍ଧାଦି ବିଧି ପ୍ରାପ୍ତମ କୁଟୁମ୍ବାଦି ସଂକର୍ଯ୍ୟ କ୍ଲେଶମ ଭକ୍ତି ହରନ୍ତି ତଥା ଶରତ ଶରଦି ଭୂତାନି ଭୂତାନାମ ସାବଲ୍ୟମ ବର୍ଷାସୁ ବୃଷ୍ଟି ଭୟାତ ଏକତ୍ର ବସତମ ସନ୍ମଦମ ହରନ୍ତି। ଆଚ୍ଛା, ଯଥାଚ ଗୃହିଣମ ଶ୍ରାଦ୍ଧାଦି ବିଧି ପ୍ରାପ୍ତ କୁଟୁମ୍ବାଦି ସଂକର୍ଯ୍ୟମ କ୍ଲେଶମ ଭବ ଭକ୍ତି ହରତି। ଗୃହୀ ଲୋକ କ'ଣ, ଗୃହୀ ଲୋକର ସବୁବେଳେ ଗୋଟେ ବଡ଼ କଷ୍ଟ ହେଲା ଯେ ଗୃହସ୍ଥ ଆଶ୍ରମ ରହିଲେ ତାର କ'ଣ ସେଭଳି ସଂକୀର୍ଣ୍ଣ ସଙ୍ଗେ କ'ଣ ଶ୍ରାଦ୍ଧ କରିବ, ବାହାଘର କରିବ, ବାପର ଶ୍ରାଦ୍ଧ, ମାଆର ଶ୍ରାଦ୍ଧ, ବାହାଘର, ପୁଅର ବ୍ରତ ଘର, ପୁଅର ଜନ୍ମଦିନ, ସବୁବେଳେ ଲୋକ କ'ଣ ଆସିବେ, ଲୋକଟା ସବୁ ଆସିବେ ନା, ବନ୍ଧୁ ବାନ୍ଧବ ତାଙ୍କୁ ଖାଇବାକୁ ଦେ, କମ୍ କଷ୍ଟ ଏଇଗୁଡ଼ା। ପୁଣି ତା ଧରିକି ରାଗି ଯିବନି କାହାକୁ ଶାଢ଼ୀ କାହାର ତାର ଶାଢ଼ୀ ଭଲ ହେଲାନି ତାର, ଏଗୁଡ଼ା ସବୁ କି ଜାଣିନ। ସେ ଆମେ ସବୁ ଘର ଥିଲୁ ଆମେ ସବୁ ଜାଣିଛୁ, ବଡ଼ ଘର ନା, ସେ ମାଉସୀ ଚାରିଟା ମାଉସୀ ଆସିବେ, ପାଞ୍ଚଟା ମାଉସୀ ଆସିବେ, ଶିଶୁ ଆସିବେ, ତାଙ୍କର ବନ୍ଧୁ ବାନ୍ଧବ ଆସିବେ, ସେ କହିବେ ମୋତେ ଶାଢ଼ୀ ପସନ୍ଦ ହେଉନି, ସେ କହିବେ ଏ ଶାଢ଼ୀ ଦେଲେ ମୋତେ ପସନ୍ଦ ହେଉନି, ମୋତେ ସାୟା ପସନ୍ଦ ହେଉନି, ତୋ ଝିଅ ବାହାରକୁ ମୁଁ ଏଇଟା ଦେଇଥିଲି ତୁ ମୋତେ ଏଇଟା ଦେଲୁ, ଏଇଟା କମ୍ ଝଗଡ଼ା ଏଇଟା। ବନ୍ଧୁ ବାନ୍ଧବ ତାକୁ କ'ଣ ସବୁ ଗୁଆ ଦିଆହବ ଆଉ କ'ଣ ବାହାଘରକୁ, ହଁ କ'ଣ ମଙ୍ଗଳିପୁର ଦିଆଯାଏ ପଠାଯାଏ, ଗୁଆ ପଠାଯାଏନି, ଗୁଆ ନଡ଼ିଆ ପଠାଅ ତାଙ୍କୁ, କ'ଣ କୁହାଯିବ ତାକୁ, ହଁ ତ କୁହାହବ ସବୁ, ତୁ ଆସିବ ସବୁ, ଯଦି କାହା ଘରୁ ଗୁଆ ଭୁଲି ଯାଇଛ ସେ କହିବ ମୁଁ ବନ୍ଧୁ ଖାଟିବି। ଏସବୁ ଭାରି କଷ୍ଟ, ଗୃହସ୍ଥ ଜୀବନ ରହିଲା ମାନେ କ'ଣ ସବୁ ବିଧି ଗୁଡ଼ା ମାନିବ ତୁମେ, ସେ ଲେଖିଲେ ଏଇଟା ବହୁତ କଷ୍ଟ, ସାଙ୍କର ଯେ କ୍ଲେଶ ସବୁବେଳେ ସଙ୍କୁଚିତ ହେଇକି ରହିବ, ସବୁବେଳେ ବନ୍ଧୁ ବାନ୍ଧବ କ'ଣ ହେଲା କ'ଣ ନାହିଁ, ଶଳା ଶାଳୀ ସବୁ ଆସିକି ପହଞ୍ଚି ନନା କରିବ, ତୋ କଥା ପଇସା ନଦବ, ଶାଳୀ ଆସିକି ପହଞ୍ଚିଗଲା, ଆସ୍ତ୍ରୀ କହିବା ସେ ଏତେ ଦିନ ପରେ ଆସିଥା ଗୋଟେ ଦବନା ଡ୍ରେସ୍, ଆଉ ଯାହା ତୁମେ ସାଇକେଲ ମାରିକି କୁଆଡ଼େ ଯା, ଭୁଲ କାହା କଥା ହାତ ମାଗିକି ଆଣ କରିବ, ତା ଯିବ କୁଆଡ଼େ, ଆଗ ସବୁ ସେୟା କରୁଥିଲେ କମ୍ କଷ୍ଟ, ସଡ଼ୁ ସଡ଼ୁ ଆସିଲା, ଶାଳୀ ଆସିଲା, ଆଉ ବନ୍ଧୁ ବାନ୍ଧବ ଆଉ ସବୁବେଳେ ଘରେ ରହିବେ, ସେଇଟା କିଛି କାହା କହିପାରୁନଥିବ ଶୋଇପାରୁନଥିବ, ଦୁଇଟା ହବା କହିଲେ ମଲୁ ଶୋଇଲେ କିଣି କାଟୁଛି ଗୋଟେ, ନାଇଁ କର ତ କର ତ କ'ଣ କରେ, ଠେଲିଲେ କାଟିବ ଟାଣିଲେ କାଟିବ, ଦେଖିଛ ତା ଧାରା କେମିତି ଏମିତି ହେଇଯାଇଥିବ, ଗୋଟେ ଇଆଡ଼କୁ ଗୋଟେ ଇଆଡ଼କୁ, ଠେଲି ଦେଉଥିବ ସେ କାଟିଦେବ, ଟାଣିଦେଲେ ଗୃହସ୍ଥ ଜୀବନ ସବୁ ସେୟା, କହିଲେ ମଲୁ କହିଲା ମାନେ ଏତେ ସ୍ତ୍ରୀ ହେଲା ଶତ୍ରୁ ବନ୍ଧୁ ବାନ୍ଧବରେ ଶତ୍ରୁ, ନ କହିଲେ ଏଣେ କାଟୁଛି, ହଁ କହ ଟଙ୍କା ଆଣେ ତାଙ୍କୁ, ଏତେ ଲୋକ ରହିଲେଣି ଖାଇବା ପିଇବା କେଉଁଠୁ ଆଣିବୁ, ଭାରି କଷ୍ଟ। ସେଥିପାଇଁ ସେ କହୁଛନ୍ତି ଗୃହସ୍ଥ ଆଶ୍ରମ ଯେଉଁ ସଂକର ଯେଉଁ ଲେଖିଲେ ବା, ଯଥା ଗୃହିଣମ ଶ୍ରାଦ୍ଧାଦି ବିଧି ପ୍ରାପ୍ତମ କୁଟୁମ୍ବାଦି ସଂକର୍ଯ୍ୟ କ୍ଲେଶମ ଭକ୍ତି ହରନ୍ତି। ଏତେ ଗୃହସ୍ଥ ଜୀବନ ଯେଉଁ କଷ୍ଟ ଗୁଡ଼ାକ କେବଳ ଭକ୍ତି ଦ୍ୱାରା ହରଣ ହେଇଯାଏ, ଏତେ ଯାତନ ଦାୟିତ୍ୱ ସବୁ ନେଇଥାଏ, ଯେତେ ଭକ୍ତି ପାଇଗଲା ତା ସବୁ ଭୁଲିଯିବ। ତଥା ତାର ଗୋଟେ ଉଦାହରଣ ଦେଲେ କେମିତି କିପରି, ଯଥା ଶରାଦିଦି ଭୂତାନି ସାବଲ୍ୟମ ବର୍ଷାସୁ ବୃଷ୍ଟି ଭୟାଦେବ ଏକତ୍ର ବସତମ ସନ୍ମାର୍ଦ୍ଦମ ହରତି। ଭକ୍ତି ବର୍ଷା ଭୟରେ ଘରୁ କେହି କାମ ଦାମକୁ କୁଆଡ଼େ ଯିବେନି, ସବୁ ଗୋଟେ ଜାଗାରେ ରହିବେ, କେହି କୁଆଡ଼େ ବୁଲିବାକୁ ଯିବେନି, ସେ ଯେମିତି ସବୁ ରୁହନ୍ତି ଗୋଟେ ଜାଗାରେ ରହିଲା ମାନେ କ'ଣ ହେବେ, କମଡ଼ା କମଡ଼ି ଇଏ ହେଲା ସିଏ ତାର ହେଲା ଇଏ ତାକୁ କଥା କହିବ ସିଏ ତାକୁ କଥା କହିବ, ଯେମିତି ସେ ଦୁଃଖ ଶରତ ଋତୁଟା ହରଣ କରିନି, କାହିଁକି ଶରତ ହେଲା ମାନେ ଆଉ ବର୍ଷା ନାହିଁ, ବର୍ଷା ନହେଲେ ଲୋକମାନେ ଭ୍ରମଣ କଲେ। ସେଇଭଳି ଗୃହସ୍ଥ ଜୀବନରେ ଯେତେ ତାର ଶ୍ରାଦ୍ଧାଦି ବିଧି କରି ଯେଉଁ ସଂକୀର୍ଣ୍ଣ ଯେଉଁ ସବୁବେଳେ ବନ୍ଧୁ ବାନ୍ଧବ ଭଲ ବନ୍ଧୁ ସେ ଭକ୍ତି ପାଇଗଲେ ତାର ସବୁ ଦୁଃଖ ଚାଲିଯିବ। ଆଚ୍ଛା ତୃତୀୟ ଉଦାହରଣ ଦେଲେ ଶରଦାନ୍ତ ଏବ ତେସା ପ୍ରଥମ ସୁ, ଆଚ୍ଛା ଯଥାଚ ବନସ୍ତସ୍ୟମ ମଳଧାରଣ କ୍ଲେଶମ ଭକ୍ତି ହରନ୍ତି। ବନସ୍ତ ଦୁଇ ଜଣଙ୍କ ପାଇଁ ଏକାଥର କହିଦେଲେ, କିଏ ବାନପ୍ରସ୍ଥ ଆଉ ସନ୍ନ୍ୟାସୀ ଦୁଇ ଜଣଙ୍କ କଥା ଏକାଥର କହିଦେଇଛନ୍ତି ବୋଧେ, ଏଠି ବନପ୍ରସ୍ତି କହିଲେ ବନସ୍ତ ମାନେ ବନପ୍ରସ୍ତି, ଯଥା ବନପ୍ରସ୍ତମ ଆଚ୍ଛା ସନିଶା ସନ୍ନ୍ୟାସୀ ଅଛି ଠିକ ଅଛି, ଯଥାଚ ବନପ୍ରସ୍ତ ବନସ୍ତସ୍ୟ ମଳଧାରଣ କ୍ଲେଶମ ଭକ୍ତି ହରନ୍ତି। ଯେଉଁମାନେ ବାନପ୍ରସ୍ତି ହେବେ ତାଙ୍କୁ ଭାରି କଷ୍ଟ ନା, ବାନପ୍ରସ୍ତି କ'ଣ, ବାନପ୍ରସ୍ତି ଯେଉଁମାନେ ହୁଅନ୍ତି କ'ଣ, ତାଙ୍କ ସ୍ତ୍ରୀକି ଛାଡ଼ିଲେ ଆଉ ତାଙ୍କର କୌଣସି ନାରୀ ସହିତ ସମ୍ପର୍କ ରହିବନି, କି ସ୍ତ୍ରୀ କଥା ଚିନ୍ତା କରିବନି, ସ୍ତ୍ରୀ ମୁଖ ଦେଖିବେନି, ଭୂମିରେ ଶୋଇବେ, ସକାଳୁ ଉଠିବେ, ବାନପ୍ରସ୍ତି ଧର୍ମ ଯେଉଁଗୁଡ଼ାକ ସବୁ ଅଛି ଭାଗବତର ଚାରି ପ୍ରକାର ବାନପ୍ରସ୍ତି ଅଛନ୍ତି, ଆଉ ଯେଉଁ ଷ୍ଟ୍ରିକ୍ଟ ବାନପ୍ରସ୍ତି ଯେଉଁମାନେ ସବୁ ସକାଳୁ ଉଠିବେ, ସକାଳୁ ଉଠିକି ଆଗରୁ ସବୁ ଏମିତି କରୁଥିଲେ, ସକାଳୁ ଉଠିବେ ଯୁଆଡ଼େ ଉଠିବେ ଯେଉଁ ଦିଗ ଦେଖା ହେଲା ସେ ଦିଗରେ ଚାଲିବେ, ଯାହା ମିଳିଲା ରୋଷେଇ କରିବେନି, ସେ ଯାହା ମିଳିଲା ସବୁ ଖାଇବେ। ଆଉ ତୁମେ ତ ତୁମେ ଯଦି ଆଜିକାଲି ସେମିତି ହବ ବ୍ରହ୍ମଚାରୀ ବାନପ୍ରସ୍ତ ହବ, ତୁମେ ତ କାଳେ ଖୋଜି ଖୋଜି ଖାଇବା ଖୋଜି ଖୋଜି ଦିନ ଚାଲିବ, କେଉଁଠି ପିଆଜ ରସୁଣ ନଥିବା ଲୋକ ମିଳିବ କେଉଁଠି, ପ୍ରଭୁକାଳ ଏମିତି ଷ୍ଟ୍ରିକ୍ଟ ପ୍ରିନ୍ସିପଲ୍ ରହୁଥିଲେ, ଫଳ ମୂଳ ଖାଉଥିଲେ, ଫଳ କେଉଁଠି ପଡ଼ିଲା ଫକ୍ତ ଫଳ ଖାଇବେ, ଟାଣିକି ଛିଡ଼ି ଖାଇବେ, ଗଛକୁ ଚଢ଼ିକି ବାନପ୍ରସ୍ତି ହେଇଛି ମୁଁ ଗଛକୁ ଚଢ଼ିକି ମୋର ଫଳ ପେଟେ ଚୋଇବି, ସେମିତି ନାହିଁ, ଯାହା ଯେଉଁ ଫଳ ପଡ଼ିଥିବ ପାଚିବ ତ ଖାଇବେ, ବହୁତ କଷ୍ଟ ସବୁ ବାନପ୍ରସ୍ତି ଧର୍ମ, ସନ୍ନ୍ୟାସୀଠୁ କଟା ଧର୍ମ ହେଉଛି ବାନପ୍ରସ୍ତି ଧର୍ମ, ଭୂମିରେ ଶୋଇବେ, କାହିଁକି ତାଙ୍କର କ'ଣ 25 ବର୍ଷ ଯେଉଁ 20-25 ବର୍ଷ ରହିଗଲେ କାହା ସାଙ୍ଗରେ, ସ୍ତ୍ରୀ ପିଲା ସାଙ୍ଗ ସୁର ହେଇଗଲେ ତାଙ୍କ ଆସକ୍ତିର ସବୁବେଳେ ଗୋଟେ ରହିଛି ନା, ସେଇଟାକୁ କାଟିବେ, ସେଇଟା ଆଶାଟା କାଟିଲେ ପୁଣି ଭଗବାନ ପ୍ରତି ଆସକ୍ତିଟା ବଢ଼ିବ। ତାଙ୍କର ଯେଉଁ ମଳ ଧାରଣ କ୍ଲେଶ ଏଠି କହିଲେ ମଳ ମଳ ବହୁତ କଷ୍ଟ, ସେଇଟା ହରେ ଭକ୍ତି ପାଇଗଲେ ସେ କଷ୍ଟଟା ପଳାଏ। ତାପରେ ଲେଖିଲେ ଯଥାଚ ଯତିନମ୍ ବ୍ରହ୍ମଜୀବିକେ ଭାବନା କ୍ଲେଶ ରୂପ ମାଲିନ୍ୟମ୍ ଭକ୍ତି ହରନ୍ତି। ସନ୍ନ୍ୟାସୀ ଗୁଡ଼ାଙ୍କର କ୍ଲେଶ କ'ଣ? ବ୍ରହ୍ମ ଏଠି କ'ଣ ଲେଖିଲେ, ବ୍ରହ୍ମଜୀବିକେ ଏକ ବ୍ରହ୍ମଜୀବି ଐକ୍ୟ ଭାବନାମ କ୍ଲେଶ ରୂପ। ବ୍ରହ୍ମବାଦୀମାନଙ୍କ ପାଇଁ କହିଲେ ବ୍ରହ୍ମବାଦୀ ଗୁଡ଼ା କ'ଣ, ମୁଁ କୃଷ୍ଣଙ୍କ ସହିତ ବ୍ରହ୍ମ ସହିତ ଏକ, ଆଉ ଏକ ତ ହେଇପାରିବନି, ଖାଲି ଚିନ୍ତା କରି କରି ସେ ଭଗବାନ ଚକବାର ଲେଖିଦେଲେ କ୍ଲେଶ ଅଧିକ ସ୍ତର ସ୍ତେ ସମ ଅବ୍ୟକ୍ତ ଆସକ୍ତ ଚେତ କୋଟ କରିଦେଲେ କ୍ଲେଶ ଅଧିକ ସ୍ତର ସ୍ତେ ସମ ମାଲିନ୍ୟମ ଅଧିକ ଅବ୍ୟକ୍ତ ଇତି ଗୀତୋକ୍ତେ ଏବଂ ବିମଲମ ସରଦିତି ଉପାଧେୟ। ମୁଁ ବିଷ୍ଣୁଙ୍କ ସାଙ୍ଗରେ ଏକ ମହାତ୍ମା ପରମାତ୍ମାଙ୍କର ଅଂଶ, ଏ ଯେଉଁ ଏକ ଐକ୍ୟ ରୂପ ଯେଉଁ ବ୍ରହ୍ମ, ମୁଁ ବ୍ରହ୍ମ, ଏ ଯେଉଁ ଭାବନା ରୂପ କ୍ଲେଶ ସେଟା ଭକ୍ତି ପାଇଗଲେ ହରଣ ହେଇଯାଏ। ଏଠି ସେ କହିଦେଲେ ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ଆଉ ସନ୍ନ୍ୟାସ, ସେ ଚାରି ଜଣ ସହିତ ଉପମା ଦେଲେ କ'ଣ, ଶରତ ଋତୁରେ ଯେଭଳି ଭୂମି ପଙ୍କିଳତା ଦୂର ହୁଏ, ଜଳର ମଳିନତା ଦୂର ହୁଏ, ଆକାଶରେ ବାଦଲ ଆବରଣତା ଦୂର ହୁଏ, ଆଉ ଆଉ କ'ଣ ରହିଲା, ସଂକର୍ଯ୍ୟତା ସଂକୀର୍ଣ୍ଣତା, ଲୋକମାନେ ଯେଉଁ ଏକତ୍ରିତ ହେଇକି ରୁହନ୍ତି ଏଇଟା ଦୂର ହେଇଯାଆନ୍ତି। ବର୍ଷା ଦିନରେ ଏକତ୍ରିତ ହୁଅନ୍ତି, ଶରତ ଦିନରେ ନିଜ ନିଜ କାମରେ ସମସ୍ତେ ସବୁବେଳେ ଯାଆନ୍ତି। ସେଭଳି ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ଆଉ ସନ୍ନ୍ୟାସୀଙ୍କର ଉଦାହରଣ ଦେଇ କହିଲେ ସର୍ବସ୍ୱମ ଜଲଦାମ ହିତ୍ୱା ବିରେଜୁ ସୁବ୍ରବର୍ଚ୍ଚସ ଯଥା ଭକ୍ତ୍ୟକ୍ତେ ସଣା ସାନ୍ତା ମନୟୋ ମୁକ୍ତ କିଲ୍ବିଷ। ସର୍ବସ୍ୱ ଜଲଦା ହିତ୍ୱା ମେଘାଶ୍ଚ ସର୍ବସ୍ୱମ ଜଲ ସମର୍ପିତ ସମ୍ପଦ ହିତ୍ୱା ଶ୍ୱେତବର୍ଣ୍ଣମ ସନ୍ଧି ବିରେଜୁ। ଆଚ୍ଛା, ସର୍ବସ୍ୱମ ଜଲଦମ ହିତ୍ୱା ବିରେଜୁ ସୁବ୍ରବର୍ଚ୍ଚସ, ଯେମିତି ଶରତ ଋତୁରେ ଆକାଶର ବର୍ଣ୍ଣଟା କେମିତିକା ଧଳା, ବର୍ଷା ଦିନରେ କଳା, ସେ କ'ଣ ହେଉଛି ଶରତ ଏଠି କହିଲେ ନା ସର୍ବସ୍ୱମ ଜଲଦା ହିତ୍ୱା, ସବୁ ମେଘକୁ ସବୁ ଛାଡ଼ି ଦିଏ, କିଏ ଆକାଶ ସବୁ ଛାଡ଼ିଦେବ, ମେଘ ଗୁଡ଼ାକ ହେଇଗଲା ନା, ଦେଖୁନା ବର୍ଷା ତେଲ ଆସୁଛି କଳା, ତାପରେ ବର୍ଷା ପଳେଇଗଲେ ଆକାଶ ଧଳା ହେଇଯାଉଛି, ନୀଳବର୍ଣ୍ଣ ରହୁଛି, କିନ୍ତୁ ଶରତ ଋତୁରେ ପ୍ରାୟ ସେ କହୁଛନ୍ତି ଚକ୍ରବର୍ତ୍ତୀ କହୁଛନ୍ତି ଜଳଦା ସର୍ବସ୍ୱ ହିତା ବିରେଜୁ ଶୁଭ୍ର, ଯେଭଳି ବର୍ଷା ମେଘଖଣ୍ଡକୁ ତ୍ୟାଗ କରିଦେଲା ପରେ ବା ବର୍ଷଣ କରିଦେଲା ପରେ ଆକାଶ ଶୁଭ୍ରବର୍ଣ୍ଣ ହେଇଯାଏ, ଠିକ୍ ସେଇଭଳି କହୁଛନ୍ତି ତଥା ତ୍ୟକ୍ତ ଏଷଣା ସାନ୍ତା ମନୟୋ ମୁକ୍ତ କିଲିବିଷା। ତ୍ୟକ୍ତ ଏଷଣା, ଏଷଣା ମାନେ କ'ଣ, ଏ କ'ଣ ଲେଖିଲେ, ଏଷଣା ମାନେ ହେଉଛି ଆମର ଯେଉଁଟା କୁହାଯାଏ କାମନା, ଏଠି ଏଠି ଏଷଣା ପ୍ରକୃତ ସଂସ୍କୃତ ଶବ୍ଦ କ'ଣ କହୁଛନ୍ତି, ଏଷଣା ଏଷଣା ବି ଏଷଣା ହିଁ ଲେଖିଛନ୍ତି, ବାସନା ବାସନା ତ୍ୟକ୍ତ ପୁତ୍ର ଲୌକିକ ଏଷଣା, ଚାରି ପ୍ରକାର ଏଷଣା ଅଛି ନା, ଐକ ଏଷଣା ପାରତ୍ରିକ ଏଷଣା ମୁକ୍ତିକାମ ମୁକ୍ତିକାମ, ଏଇଟା ଏ ହେଉଛି ଚାରିଟା ପାରତ୍ରିକ ଏଷଣା, ଐକ ଏଷଣା ଏଇ ଜନ୍ମରେ କିଛି ପାଇବେ ଏଇ ବାସନା, ପାରତ୍ରିକ ଏଷଣା ପରଜନ୍ମରେ ସ୍ୱର୍ଗକୁ ଯିବି, ଭକ୍ତିକାମ ଏସବୁ ଅନର୍ଥ ନାମ ହେଉଛନ୍ତି ଭକ୍ତିକାମ, ଭକ୍ତିକାମ ମାନେ କ'ଣ, ବିଷୟ ଭୋଗଟା ଭଲ ମିଳିବ, ଭଲ ଏନ୍ଜୟମେଣ୍ଟ ମିଳିବ, ଖାଇବା ପିଇବା ରହିବା ଡ୍ରେସ୍ ପତ୍ର ଭଲ, ମୁଁ ଭଲରେ ଚଳିବି, ଭକ୍ତିକାମ ଆଉ ମୁକ୍ତିକାମ ଏଗୁଡ଼ା ସବୁ ଭକ୍ତିର ଅନର୍ଥ। ଏଠି ସେ କହିଲେ ଯେଭଳି ସର୍ବସ୍ୱ ଜଳଦାମ ହିତ ସବୁ କିଛି ଛାଡ଼ିଦେଲା ପରେ ମେଘଖଣ୍ଡକୁ ଆକାଶ ଯେଭଳି ଜଳ ବର୍ଷଣ କରିଦେଲା ପରେ ଆକାଶ ଯେଭଳି ଶୁଭ୍ର ହେଇଯାଆନ୍ତି, ସେଇଭଳି ଯଥା ତ୍ୟକ୍ତ ଏଷଣା ସାନ୍ତା ମୁନୟ ମୁକ୍ତ କିଲ୍ପିସା, ମୁନିମାନେ ସମସ୍ତ ପ୍ରକାର ଏଷଣା ବା ବାସନାକୁ ତ୍ୟାଗ କରିଦେଇକି ସେମାନେ ବିଗତ ବାପ ହେଇଯାନ୍ତି, ତାଙ୍କ ଅନ୍ତରରେ କୌଣସି ଆଉ ମଳ ରହେ ନା। ଚକ୍ରବର୍ତ୍ତୀ ଲେଖିଲେ ଏଠି କ'ଣ ଲେଖିଲେ, ତ୍ୟକ୍ତ ଏଷଣା ତ୍ୟକ୍ତା ପୁତ୍ର ବୀତ ବୀତ ଲୋକ ଏଷଣା ଜ୍ୟେଷ୍ଠ ଇତିମ ଉପାଧେୟା। ଏ ଦୃଷ୍ଟାନ୍ତ ସକଳର ଗ୍ରହଣୀୟ, ଏଟା ସମସ୍ତେ ଗ୍ରହଣ କରିବେ। ମୁନିମାନେ କ'ଣ କରନ୍ତି, ଶାନ୍ତା ପୁରା ଶାନ୍ତ ହେଇଯାନ୍ତି ମୁନିମାନେ, ତୁମେ ଯେଉଁ ଧୀର ହବ ଶାନ୍ତ ହବ, ଶାନ୍ତ ମାନେ କ'ଣ, ଚୁପଚାପ ନୁହେଁ, ଚୁପଚାପର ଅର୍ଥ ଶାନ୍ତ ନୁହେଁ, ବହୁତ ଚୁପଚାପ ଲୋକ ଗୋଟେ ଓଡ଼ିଆରେ ଗୋଟେ ଶବ୍ଦ ଅଛି ନା ଚୁପଚାପ ଚୁପ୍ ସହିତ ଆଣିଆ, ଶୁଣିଛ ନା ନାଇଁ, ତ ତୁମାଟେ ନାହିଁ ସୁ ସେ ଚୁପଚାପ ରହୁଛି କିନ୍ତୁ ତା ମୁଣ୍ଡଟା ଶୈତାନ ଭଳିଆ କାମ କରୁଛି ଜାଣିଛ ନା ନାହିଁ ଜାଣିନ ଚୁପଚାପ ଯାହାକୁ ଭୂତ ଲାଗିଗଲା ସେ କେମିତି ରହେ ଚୁପଚାପ ତା ଭିତରେ ଶୈତାନ ରହିଛି ତା ମୁଣ୍ଡ ତା ଶୈତାନ କିଏ ତ ମନ ତୁମର ଶୈତାନ ଶୈତାନ କ'ଣ ବୁଝିପାରୁଛ କି ନାହିଁ ଭୂତ ଶୈତାନ ନା ନା ଶୈତାନ ଭୂତ ସମାନ ନୁହେଁ ଭୂତଟା କ'ଣ ଭୂତଟା ଆଇଲେ ଗୁଣିଆ ଆସିବ ତାକୁ ବାଡ଼େଇକି ଛାଡ଼ିଦେବ ବାଡ଼େଇ ଦେବ ବସ୍ ଘୋଡ଼ା ଭିତରେ ବସ୍ ନହେଲେ ଫୁଙ୍କି ଦେଲେ ପଳେଇବ ଭୂତ ଏ ଯେଉଁ ଶୈତାନ ଗୁଡ଼ାକୁ ତାଙ୍କୁ ତାକୁ ସବୁ ଜାଗା ଆଣିବ କ'ଣ ପାତ୍ର ଆଣିବ ଘଡ଼ି ଆଣିବ ତା ଭିତରେ ଭର୍ତ୍ତି କରିବ ତାକୁ ମୟ କରିବ ତାକୁ ନେଇକି ଯେଉଁ ଉଇ ହୁଙ୍କା ଥିବ ତା ଭିତରେ ପୁରେଇକି ତାକୁ ଅଧକାମୀ କରିବ ଶୈତାନ ସେ କ'ଣ କରିବ ସେ ଏତେ ଶୀଘ୍ର ଧରା ପଡ଼ିବନି ଗୁଣିଆ ଆଇଲା ବେଳକୁ ଛାଡ଼ିକି ପଳେଇବ ଗୁଣିଆ ଆସିକି ବେକାର ହେଇ ବସିବ କହିବା ତା କିଛି କରେ ତ ଭଲ ହେଇଗଲାଣି କ'ଣ କହୁଛ ଇଏ ଗୁଣିଆ ଛାଡ଼ିଗଲେ ପଳେଇଲେ ଶୈତାନ ଜାଣିଦେବ ମନ ହଉଛି ଶୈତାନ ଚୁପଚାପ ଯିଏ ରହୁଛି ତାକୁ ଶାନ୍ତ ବୋଲି ତ ଭାବିବନି ମୁଁ ଏଇଭଳିଆ କେତେ ଠକି ଠକି ମୋ ଚୁଟି ବାଚିଗଲା ତା ମୁଣ୍ଡଟା କ'ଣ କରୁଛି ତା ମୁଣ୍ଡଟା କାମ କରୁଛି ଜୋର ଶାନ୍ତ ଅର୍ଥ ତା ଅନ୍ତରରେ କ'ଣ ନାହିଁ ଏଇ କାମ କାମନା କ୍ରୋଧ ଏ ବାସନା କାମନାଟା ନାହିଁ ଶାନ୍ତ ଶାନ୍ତ ମାନେ ଆନନ୍ଦ ଶାନ୍ତ ମାନେ କାମାଦି ଉପେକ୍ଷା ଚିତ କାମ କ୍ରୋଧ ଏଗୁଡ଼ା ସବୁ ନଥିବ ଶାନ୍ତ ଭଗବାନ ଶାନ୍ତ ଶିବଜୀ ଦେଖୁନା ଶିବଜୀ ଫଟୋଟା କିନ୍ତୁ ବସିଥିବା ଧ୍ୟାନ ଅଧା ପୁରା ଶାନ୍ତ ବୁଧକୁ ଦେଖିଛ ନା ନାହିଁ କିନ୍ତୁ ବୁଧ ଦେଖି ବସିଛନ୍ତି କେତେ ସୁନ୍ଦର ଦେଖାଯାଉଛି ପୁରା ଶାନ୍ତର ବସ ଶାନ୍ତତା କୁହାଯାଏ ଆଉ ଚଞ୍ଚଳ ବୁଦ୍ଧି ପୁରା ଏସବୁ ପୁରା ଫିକିଲ ନେଚର ଏସବୁ ପୁରା କ'ଣ ଭୀଷଣ କାମନା ଗୁଡ଼ା ମୁଣ୍ଡ ଭିତରେ ରହିଛି ତୁମକୁ ଅସ୍ଥିର କରୁଛି ଆଉ ଯାହାର ଅତ୍ୟନ୍ତ ଚିନ୍ତା ଆସିଲା ସେ ଚୁପଚାପ ବସିଯାଏ ତାକୁ ଲାଗେ ଏ ପିଲାଟା ଭାରି ଶାନ୍ତ ବୋଲି ତା ମୁଣ୍ଡଟା କ'ଣ କରୁଛି ଆଉ କିଛି ବାଟଟା ପାଉନି ସେ ପୁରା ଖୋଜି 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 ସେ ପୁରା ଆଉ କିଛି ଉପାୟ ନ ପାଇ ଚୁପଚାପ ବସିଛି ଶୈତାନ ତା ଭିତରେ ଅଛି ଜଣକୁ କ'ଣ କରୁଛି ଜଣକୁ ସିଧା ତାକୁ ଦେଖିଦେବେ ସେ ଚଞ୍ଚଳ ହେଇକି ଏଣେ ତେଣେ ବୁଲୁଛି ଆଉ ଜଣକୁ କ'ଣ କରୁଛି ତାକୁ କିଛି ବାଟ ଦେଖାଯାଉନି ସେ ତାର ଚୁପଚାପ ବସିଥିବ ତା ମୁଣ୍ଡଟା ବହୁତ କାମ କରୁଥିବ ନା ଶାନ୍ତ ଅର୍ଥ ଚୁକିମାନେ ଯେମିତି ଶାନ୍ତ ରୁହନ୍ତି ବିକ୍ଷେପଚିତ କାମ କ୍ରୋଧ ଆଦି ବିକ୍ଷେପଚିତ କାମ କ୍ରୋଧରେ ତାଙ୍କ ଚିତ୍ତ ବିକ୍ଷେପ ହଉନି ଶାନ୍ତ ଦେଇ ରହିକି ରହିଲେ କ'ଣ ସିଏ ନା ବିଗତ ଏ ଶୁଣା କେମିତି ଜୀବଟା ଆସିନି ଶାନ୍ତ ହବ ବିଗତ ଏ ଶୁଣା ବାସନାଟାକୁ ତୁମେ ଯେତେ ଛାଡ଼ିବ ତୁମ ମନ ସେତେ ଶାନ୍ତ ବାସନାଟା କ'ଣ କେଉଁଠି ଯିବ ଛାଡ଼ି ଦେଇପାରିବ ଭଗବାନଙ୍କର କୃପା ସେଥିପାଇଁ ଭଗବାନଙ୍କ ସେବା କରିକି ପ୍ରାର୍ଥନା କଲେ ବାସନାଟା ଚାଲିଲେ ଯେତେ ତୁମର ବାସନା ସୁଯିବ ଦେହ ଚିନ୍ତା ଯିବ ଅଲଗା ଇତର ବାସନାଟା ଚାଲିବ ଧୀରେ ଧୀରେ ତୁମେ ସୁଶାନ୍ତ ଆଉ ସେଟା ତ କୃପା ଛଡ଼ା ହିଁ ହେଇପାରିବନି କେଉଁଠି ବାସନାଟା କ'ଣ ମହତ କୃପାରେ ବାସନାଟା ଯାଏ ଆର କବେ ନିତ ଚନ୍ଦର କରୁଣା ହଇବେ ସଂସାର ବାସନା ମୋର କବେ ତୁଚ୍ଛ ସଂସାର ଛାଡ଼ିବାର କ'ଣ ଅଛି ଆମ ଭଳିଆ କେତେ ସଂସାର ଛଡ଼ା ଅଛନ୍ତି ଏତିକି ଆମର ଭାଗ୍ୟ ଆମେ ଟିକେ ଭଗବାନଙ୍କୁ ଡାକୁଛି କିନ୍ତୁ ଯଦି ତାଙ୍କ ଭକ୍ତି ତାଙ୍କ କୃପା ନ ପାଇପାରିଲେ ଏ ରେଲୱେ ଷ୍ଟେସନ ନା ଦେଖ ସଂସାର ଛଡ଼ା କେତେ ରେଲୱେ ଷ୍ଟେସନ ଦେଖି ଚାଲୁନ ଦେଖିବ କେତେ ତାଙ୍କ ଘର ଦ୍ୱାରା କିଛି ନାହିଁ ସେ ପଡ଼ିକି ରହିଛନ୍ତି ସ୍ତ୍ରୀ ପୁତ୍ର ନାହିଁ ସେ ରହିଛନ୍ତି ଘର ଛାଡ଼ିବାର କ'ଣ ଅଛି ଏଇଟା ଆମର କୀର୍ତ୍ତି ତାଙ୍କଠୁ ଜଗତର ସବୁ ବ୍ୟକ୍ତିଠୁ ଆମେ ହେଉଛୁ ଭାଗ୍ୟବାନ ଏଇ ଦୃଷ୍ଟିରୁ ଘର ଛାଡ଼ିକି ଆମେ ଭାଗ୍ୟବାନ ନୁହନ୍ତି କୃଷ୍ଣ ସେବା କରୁଛେ ଆମେ କେବଳ ତାଙ୍କ କୃପାର ହିଁ କେବଳ ଏଇଥିପାଇଁ ଆମେ ଭାଗ୍ୟବାନ ଆମେ ଯେ ଖାଲି ଘର ଛାଡ଼ିଦେଇକି ବିବାହ ନ ହେଇଛି ବୋଲି ଭାଗ୍ୟବାନ ବୋଲି ମନେ କରିବା ଉଚିତ ଆମେ କେବଳ ଏଇଥିପାଇଁ ଭାଗ୍ୟବାନ ଭଗବାନଙ୍କ ସେବାରେ ଆମେ ରହିଛେ ଆଉ ତାଙ୍କ କୃପାରେ ହିଁ କେବଳ ଗୋଟେ ଜୀବ ଯେଉଁ ବାସନାଟା ଦେବତାମାନଙ୍କୁ ଘାରିକି ରଖିଛି ତାଙ୍କ କୃପାରେ ହିଁ କେବଳ ଜୀବର ଅନ୍ତରରୁ ବାସନା ଯିବ ବାସନାଟା କଲେ ଗୋଟେ ବ୍ୟକ୍ତି ଶାନ୍ତ ହେଇଯିବ ଏ ସେ ଲେଖିଲେ ସେ କଥା ସର୍ବସ୍ୱମ୍ ଜଳତ ବିଧା ବିରେଜୁ ଶୁଭ୍ର ବର୍ଚ୍ଚସ ଜଳ ସବୁ ଜଳ ଯୋଗୁଁ ଦାନ କରିଦେଇକି ମେଘଖଣ୍ଡକୁ ଦାନ କରିଦେଇକି ଆକାଶ ଯେଭଳି ଶୁଭ୍ର ହେଇଯାଉଛନ୍ତି ସେଭଳି ଯଥା ତ୍ୟକ୍ତା ଏଷଣା ସନ୍ଦା ମୁନୟ ମୁକ୍ତ କିଲ୍ବିସା ମୁନିମାନେ ସମସ୍ତ ପାପକୁ ତ୍ୟାଗ କରିକି କେମିତି ପାପକୁ ତ୍ୟାଗ କରନ୍ତି ନା ତ୍ୟକ୍ତ ଏଷଣା ସମସ୍ତ ବାସନାକୁ ତ୍ୟାଗ କରିଦିଅନ୍ତି କରିଦେଇ କ'ଣ ହୁଅନ୍ତି ସନ୍ଦା ଶାନ୍ତ ହେଇକି ବସ ତେଣୁ ଏ ଯେ ଭଗବାନଙ୍କର କୃପା ପ୍ରଭୁଙ୍କର କୃପା ଯେତେବେଳେ ଜଣେ ଜୀବ ପ୍ରାପ୍ତ ହବ ସେ କୃପାର ଗୋଟେ କାଙ୍ଗାଳ ଆଉ କୋପିନଟା କ'ଣ ଧରାହେଉଛି କେଉଁଥିପାଇଁ ଆଉ ଯେ କୋପିନ ଯେଉଁ ପିନ୍ଧୁଛେ କ'ଣ କେଉଁଥିପାଇଁ ମୁଁ ଗୋଟେ କାଙ୍ଗାଳ ଗୋଟେ ଭିକ୍ଷୁ କ'ଣ ଭିକ ମାଗିବା ପାଇଁ ଯିଏ ଭିକ ମାଗୁଛି କ'ଣ କୋପିନ ପିନ୍ଧିଛନ୍ତି କି ଭିକାରୀ କୋପିନ ପିନ୍ଧିଛନ୍ତି ଭିକାରୀ ତ କୋପିନ ପିନ୍ଧିନି ମୁଁ ଗୋଟେ କାଙ୍ଗାଳ କୋପିନ ଧାରଣ କରୁଛେ ଏ ଛିଡ଼ା ବସ୍ତ୍ର ଧାରଣ କରୁଛେ ମୋର ସଂସାର କୌଣସି ଧନ ଆବଶ୍ୟକ ନାହିଁ ମୋତେ କୃପା ଟିକେ ଦରକାର କାରଣ ଭଗବାନଙ୍କର କୃପା ନହେଲେ ତ କାମର ବାସନା ଯିବନି ତୁମ ଶାନ୍ତ ମନ ଶାନ୍ତ ହେଇପାରିନି, ଭକ୍ତି ନ ଆଇଲା ମାନେ ଅନ୍ତରରେ ସେଇ ଯୋଉ ଚାରିଟା ମୂଳ କଥା କହିଲେ, ସବୁ କ୍ଲେଶ ଜୀବନ ଯୋଉ କ୍ଲେଶ ଯିଏ ଯୋଉ ସ୍ଥିତିରେ ଅଛି, ବ୍ରହ୍ମଚାରୀ ସନ୍ନ୍ୟାସୀ ବାନପ୍ରସ୍ଥ ଗୃହୀ, ନିଜ ନିଜର କ୍ଲେଶ ସବୁବେଳେ ନିଜକୁ ଘାରିକି ରଖିବ, ଦୂର ହବନି। ତେଣୁ ଗୋଟିଏ ଗୋଟିଏ ଉପମାକୁ ସିଏ ଯଦି 7-8 ଶ୍ଳୋକ କହିଛନ୍ତି, କିନ୍ତୁ ବହୁତ ସୁନ୍ଦର ଉପମା ଦେଇଛନ୍ତି, ସବୁ ଭକ୍ତି ଆଡ଼କୁ ନେଇଛନ୍ତି, ସେ ଶାନ୍ତ ହେଇଯିବେ। ଏଇଟାକୁ ରଖିଲେ ଚକ୍ରପାତ ରଖିଲେ, ଏଇଟା ସକଳର ଉପାଦେୟ, ଏଇଟା ସମସ୍ତଙ୍କ ପାଇଁ ଉପାଦେୟ, ସମସ୍ତଙ୍କ ପାଇଁ ଉପାଦେୟ। ସେଥିପାଇଁ ଭକ୍ତି ଭକ୍ତି ଜୀବନରେ ବିଶେଷ କରି ଯେତେବେଳେ ଆମେ ଯୁବକ ରହିଛେ, ଏଇ ଅବସ୍ଥାଟା ହେଉଛି ବହୁତ କ'ଣ, ଯୁବକ ବୟସ ମାନେ ଗୋଟେ ଖସଡ଼ା ବୟସ, କାଦୁଅ ରାସ୍ତାରେ ହେଲେ ବର୍ଷା ଜୋର ହେଇଯାଇଥିବ, କ'ଣ କରିବ, ତୁମେ ଗାଡ଼ିରେ ଯାଅ, ଚାଲିକି ଯାଅ, ଫୋର୍ ହ୍ୱିଲର୍ ଯାଅ, ସେଠି ସ୍ଲିପ୍ ମାରିବାର ଚାନ୍ସ ସବୁବେଳେ ଅଛି। ଦେଖୁନା ବେଳେ ବେଳେ ଗାଡ଼ିଟା ଟାଣ୍ଡେଇ ପଳେଇଲେ ଗାଡ଼ି ପଲଟି ମାରିଥିବ, ଦେଖୁନ ଗାଡ଼ି ପଲଟି ମାରି, ସାଇକେଲ ସାଇକେଲ ପଡ଼ିକି ତାର ଦେଖ ତା ଲୁଗାପଟା ସବୁ କାଦୁଅ ହେଇଥିବ, ବାଇକ୍ରେ ବାଇକ୍ ବି କେତେବେଳେ ପଲଟି ମାରିଥିବ, ଖସଡ଼ା ରାସ୍ତାଟା। ଆଉ ଏଇ ରଜଗୁଣଟା ପ୍ରାବଲ୍ୟ ଥାଏ, ବହୁତ ରଜଗୁଣର ଟାଇମ୍, ଏଇଟା ଉଠିବା ବୟସ, ଏଇଟା ରଜଗୁଣ ପୁରା ଆରେଜ୍ ହେଉଛି, ଏଥିରେ ଉଦ୍ରେକ ହେଉଛି। ଆଉ ଏ ସମୟରେ କ'ଣ, ସମ୍ପୂର୍ଣ୍ଣ ଏନ୍ଗେଜମେଣ୍ଟ, ପୂର୍ଣ୍ଣ ଭଗବତ ସେବା, ଆଉ ଗମ୍ଭୀର ଭାବରେ ନିଜର ଭଜନ ଆଉ ପ୍ରାର୍ଥନା, ସବୁବେଳେ ଆଚାର୍ଯ୍ୟମାନଙ୍କର ପ୍ରାର୍ଥନାକୁ ପଢ଼ିବା, ଗ୍ରନ୍ଥ ସବୁ ପଢ଼ିବା, ଯେତେବେଳେ ସମୟ ମିଳିଲା ସେବା କରିବା, ସବୁ ଲାଗି ଲାଗି ଲାଗିଲେ ଏଇ ରଜଗୁଣଟାକୁ ଟାଇମ୍ଟାକୁ ପାସ୍ କରିଦେବାକୁ ପଡ଼ିବ। ତାକୁ ଆମେ ବ୍ୟବହାର କରିବା, ତାକୁ ସତ୍ୱଗୁଣରେ ଯୁକ୍ତ କରିବା, ସବୁବେଳେ ସତ୍ୱଗୁଣ ରହିବା, ତେଣୁ ରଜଗୁଣ କ'ଣ ହେବ, ଧୀରେ ଧୀରେ କମ। ଆଉ ତା ଦେହରେ ଏତିକି ସେବା ଭିତରେ ଭଗବାନଙ୍କର ଆଶ୍ରୟ ରହିଲା ଭିତରେ, ଯଦି ଭଗବାନଙ୍କର କରୁଣା ମିଳିଲା, ସେ କରୁଣା ହିସାବରେ ଆମର ସମର୍ପଣ ହିସାବରେ ବାସନାଟା ବିଦୂରିତ ହେବ, ଯେତେ ବାସନା ବିଦୂରିତ ହେବ ତମେ ଶାନ୍ତ ହବ। ଠିକ୍ ଅଛି, ହରେ କୃଷ୍ଣ ଗ୍ରନ୍ଥର ଶ୍ରୀମଦ୍ ଭାଗବତଙ୍କୁ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଘୋର ପ୍ରେମା।